ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतं दशमस्कन्ध छप्पनोध्याय श्लोक 11। दिने दिने स्वर्णभारान् नष्टौ सा सृजति प्रभो। दिने दिने स्वर्णभारान् नष्टौ सा सृजति प्रभो। दुर्भिक्ष मार्यष्टानि सर्प सर्प आदिव्याधयो शुभा। दुर्भिक्ष मार्यष्टानि सर्पाधिव्याधयो शुभा। न सन्ति मायिनस्तत्र तत्रास्ते अभ्यर्चितो मणिः। न सन्ति मायिनस्तत्र तत्रास्ते अभ्यर्चितो मणिः। दिने दिने स्वर्णभारान् नष्टौ सा सृजति प्रभो। दुर्भिक्ष मार्यष्टानि सर्पाधिव्याधयो शुभा। न सन्ति मायिनस्तत्र तत्रास्ते अभ्यर्चितो मणिः। दीने दीने स्वर्णभारान् नष्टौ सा सृजति प्रभो। दुर्भिक्ष मार्यष्टानि सर्पाधिव्याधयो शुभा। न सन्ति मायिनस्तत्र तत्रास्ते अभ्यर्चितो मणिः। दिने स्वर्णभारान् नष्टौ सा सृजति प्रभो। दुर्भिक्ष मार्यष्टानि सर्पाधिव्याधयो शुभा। न सन्ति मायिनस्तत्र तत्रास्ते अभ्यर्चितो मणिः। दीने दीने स्वर्णभारान् नष्टौ सा सृजति प्रभो। दुर्भिक्ष मार्यष्टानि सर्पाधिव्याधयो शुभा। न सन्ति मायिनस्तत्र तत्रास्ते अभ्यर्चितो मणिः। दीने दीने स्वर्णभारान् नष्टौ सा सृजति प्रभो। दुर्भिक्ष मार्यष्टानि सर्पाधिव्याधयो शुभा। न सन्ति मायिनस्तत्र तत्रास्ते अभ्यर्चितो मणिः। हरे कृष्ण पृष्ठभक्त सदन मंद मातृवृंद हनुमान गांवर ये भागवत कथा को स्वागत जनाऊँचु। हम कथा सुबुझ ना टे साउंड देव कि ये अनुपम अनुपम टे साउंड टे देव नेट तो जमा दिया ही नहीं बटो ना करंट ऐसे हो रहा है ना लेटा बुली ना था
स्विच डाल दिया ही नहीं
इटा बुली ना था ना
क्या हमने स्विच दिया ही नहीं
हाँ स्विच दे आह अच्छा शुभ्र आह हे प्रभु प्रतिदिन मणिटी आठ बार स्वर्ण उत्पादन करे एवं जो स्थान यहाँ स्थापन करा जाए एवं यथार्थ भाव पूजा अर्चना करा जाए से स्थानटी दुर्भिक्ष बा अकाल मृत्यु सदृश दुर्योग एवं सर्पदंशन मानसिक और शारीरिक व्याधि ଓ ପ୍ରବଞ୍ଚକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ସଦୃଶ ଅମଙ୍ଗଳରୁ ମୁକ୍ତ ହୁଏ। ଠିକ ଅଛି। ଇଏ ଏଇଭଳି ଭାବରେ ସମସ୍ତ ମଣି ପ୍ରସଙ୍ଗ ଆସୁଛି କି ସାଉଣ୍ଡ କମିଯାଏ ସାଉଣ୍ଡ କମି। ତେଣୁ ଦିନେ ଦିନେ ସ୍ୱର୍ଣ୍ଣ ଭାରାନ ଆମେ ଗତକାଲି ଆଲୋଚନା କରିଥିଲୁ ଶ୍ଳୋକ ନମ୍ବର ଦଶ, ସେଠି କୁହାଯାଇଥିଲା କିଭଳି ଭାବରେ ସତ୍ରାଜିତ ନିଜ ଗୃହକୁ ପ୍ରବେଶ କରି ଯେଉଁ ଦେବ ସଦନ ରହିଛି, ଦେବ ମନ୍ଦିର ରହିଛି, ସେଇଠି ବ୍ରାହ୍ମଣମାନଙ୍କ ଦ୍ୱାରା ଏଇ ମଣିକୁ ସ୍ଥାପନ କରିଛନ୍ତି ଏବଂ ସେଠି ପୂଜା ଅର୍ଚ୍ଚନା କରାଯାଉଛି। ତେଣୁ ଏଇ କଥାଟି କହିକରି ବର୍ତ୍ତମାନ ଏ ଶ୍ଳୋକରେ କହୁଛନ୍ତି, ଦିନେ ଦିନେ ସ୍ୱର୍ଣ୍ଣଭାରାନ ଅଷ୍ଟୌଶ ସୃଜତି ପ୍ରଭୁ। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରୁଛନ୍ତି। କାହିଁକି ପ୍ରଭୁ ବୋଲି ସମ୍ବୋଧନ କଲେ? ଆମର ବୈଷ୍ଣବ ଧାରାରେ ଜଣେ ଅନ୍ୟ ଜଣକୁ ପ୍ରଭୁ ବୋଲି ସମ୍ବୋଧନ କରନ୍ତି ବୋଲି ପ୍ରଭୁପାଦ ମହାରାଜ କଥା କହୁଛନ୍ତି। କାହିଁକି ଏ ଖାଲି ଆମେ ଥିଓରିଟିକାଲି କହୁଛେ ତାହା ନୁହଁ, ଏଇଟା ଭାବ ହେଉଛି ସେଇଠିବାର ସମସ୍ତେ ହେଉଛନ୍ତି ପ୍ରଭୁ, ଆମେ ତାଙ୍କର ସେବକ। ତେଣୁ ଏହି ଭାବରେ ପ୍ରଭୁ ବୋଲି ସମ୍ବୋଧନ କରାଯାଏ ଆମର ବୈଷ୍ଣବ ଧାରାରେ, ସମସ୍ତଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରାଯାଏ। ତେଣୁ ଏଠି ସୁଖଦେବ ଗୋସ୍ୱାମୀ ଯେଉଁମାନେ ଯେତେ ଉନ୍ନତ ସେମାନଙ୍କର ଭାବ ସେତେ କ'ଣ ସେତେ ବହୁତ ଭିନ୍ନତା ଭିନ୍ନତି ରହିଛି ତାଙ୍କର, ଏଠି ବହୁତ ତାଙ୍କର ଦୈନତା ରହିଛି। ନିଜକୁ ଯେମିତି ଭଗବତ ଗୀତାରେ ଭଗବାନ କହିଲେ ବିଦ୍ୟା ବିନୟ ସମ୍ପନ୍ନ, ଯେଉଁମାନେ ଯେତେ ପ୍ରକୃତ ବିଦ୍ୟା ପ୍ରାପ୍ତ ହୋଇଛନ୍ତି ଆଧ୍ୟାତ୍ମ ବିଦ୍ୟା, ସେମାନଙ୍କର ସବୁବେଳେ ବିନୟତା ଆସିବ। କିନ୍ତୁ ଯେଉଁମାନଙ୍କର ପ୍ରକୃତରେ ଆଧ୍ୟାତ୍ମ ବିଦ୍ୟା ନାହିଁ, ଭୌତିକ ଜଗତରେ ବହୁତ ପ୍ରକାର ବିଦ୍ୟା ରହିଛି, ତାଙ୍କର ବିନୟତା ଆସିବ ନାହିଁ, ତାଙ୍କର ଗର୍ବ ଆସିବ, ମୁଁ ଏତେ ପାଠ ପଢ଼ିଛି, ତେଣୁ ଏଇ ଗର୍ବଟା ଆସିବ। ତେଣୁ ଏ ଗର୍ବଟା ଆସିଲେ ପ୍ରକୃତରେ ଆମର ଜ୍ଞାନଟି ନଷ୍ଟ ହୋଇଯିବ। ତେଣୁ ପ୍ରକୃତ ବିଦ୍ୟା ଭଗବତ ଗୀତାର ଭଗବାନ କହିଲେ ପଞ୍ଚମ ଅଧ୍ୟାୟରେ, ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣୀ କବି ଅସ୍ତିନି ସୁନିଚୟ ସେପାକେ ଚ ପଣ୍ଡିତା ସମଦର୍ଶିନ। ଯେଉଁମାନେ ପ୍ରକୃତ ବିଦ୍ୟା ପ୍ରାପ୍ତ ହେବେ ସେମାନେ ବିନୟତା ପ୍ରାପ୍ତ ହେବେ। ଆମର କଥାରେ ଅଛି, ନମ୍ରତି ନମ୍ରନ୍ତି ଗୁଣିନ ଜନା ନମ୍ରତି ଫଳିନ ବୃକ୍ଷା। ବୃକ୍ଷରେ ଯେତେବେଳେ ଫଳ ଆସିଯାଏ ସେ ନଇଯାଏ, ଏବଂ ସେହିଭଳି ଭାବରେ ଯେଉଁମାନେ ପ୍ରକୃତରେ ଗୁଣୀ ବ୍ୟକ୍ତି ସେମାନେ ସବୁବେଳେ ନମ୍ର ହୋଇଥାନ୍ତି। ତେଣୁ ଯେଉଁମାନଙ୍କର ନମ୍ରତା ନାହିଁ ସେମାନଙ୍କ ପ୍ରକୃତ ବିଦ୍ୟା ସେ ବିଦ୍ୟା ପ୍ରକୃତ ବିଦ୍ୟା ନୁହଁ। ଯେମିତି ଭକ୍ତି ଭକ୍ତିବିନୋଦ ଠାକୁର କହିଲେ, ମାୟା ଜଡ଼ ବିଦ୍ୟା ଦତ୍ତ ମାୟାର ବୈଭବ ତମାର ଭଜନ ବାଧା। ଜଡ଼ ବିଦ୍ୟା ସବୁ ରହିଛି, ବହୁତ ଲୋକମାନେ ବହୁତ ପ୍ରକାର ଜ୍ଞାନ ପ୍ରାପ୍ତ ହେଉଛନ୍ତି, ବିଦ୍ୟା ଉପାଧି ପ୍ରାପ୍ତ ହେଉଛନ୍ତି। ପ୍ରଭୁପାଦ ମହାରାଜ ସବୁବେଳେ ଏଇ ଉଦାହରଣଟି ଦିଅନ୍ତି, ଫରେନ୍ ଫେରନ୍ତା ବହୁତ ବହୁତ ତାଙ୍କର ବିଦ୍ୟା ରହିଛି, ବହୁତ ଗର୍ବ ରହିଛି। ସେ ନାଗକୁ ଦେଖି କହିଲେ, ତୁ କ'ଣ ଜାଣିଛୁ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥମେଟିକ୍ସ କିଛି ଜାଣିନାହୁଁ, ତୋ ଜୀବନ ବ୍ୟର୍ଥ ହୋଇଗଲା। ଏଇଭଳି ଭାବରେ କହୁଥିଲେ ପ୍ରଭୁପାଦ ମହାରାଜ ଏଇ ଉଦାହରଣଟି ଦିଅନ୍ତି। ତେଣୁ ସେ ନାଗକୁ ଯେଉଁ ଯେତେବେଳେ ନା ନଦୀରେ ନା ଚଲାଉଥିଲେ, ଆସିଗଲା ଝଡ଼ ପବନ ଆସିଗଲା, ଗତ ରାତିରେ ଯେଉଁଭଳି ଭାବରେ ଝଡ଼ ପବନ ହୋଇଥିଲା ସେଇଭଳି ଭାବରେ ଯେତେବେଳେ ଆସିଲା, ସେ ନାବିକ ପଚାରିଲେ, ସାର୍ ଆପଣ ଏତେ ପାଠ ପଢ଼ିଛନ୍ତି ଆଉ ସନ୍ତରଣ ଜାଣିଛନ୍ତି ନା? ସନ୍ତରଣଟା କ'ଣ ନା? ସନ୍ତରଣଟା ହେଉଛି ଆପଣ ଆଜି ମୃତ୍ୟୁବରଣ କରିବେ, ଆପଣ ଜୀବନ 100% ଜୀବନ ନଷ୍ଟ ହୋଇଯିବ। ପ୍ରକୃତରେ ସେଇଆ ହିଁ ହେଲା, ନାବିକ ଜଣକ କିଛି ପାଠ ପଢ଼ି ନାହିଁ କିନ୍ତୁ ସନ୍ତରଣ ଜାଣିଛନ୍ତି। ତେଣୁ ସେ ପାର ହେଇକି ପଳାଇ ଆସିଲେ, କ'ଣ ପହଁରି ପହଁରିକି ପଳାଇ ଆସିଲେ, କିନ୍ତୁ ଇଏ ବିଦ୍ୱାନ ବ୍ୟକ୍ତି ଏତେ ପାଠ ପଢ଼ୁଥିଲେ କିନ୍ତୁ ସନ୍ତରଣ ଜାଣିନାହାନ୍ତି। ତେଣୁ ସେହିଭଳି ଭାବରେ ଭୌତିକ ଜଗତରେ ଅନେକ ବିଦ୍ୟା ରହିଛି, ଫିଜିକ୍ସ କେମିଷ୍ଟ୍ରି ମ୍ୟାଥମେଟିକ୍ସ ଇତ୍ୟାଦି। ତେଣୁ ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାରେ, ଯେଉଁ ରହିଛି ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ବହୁତ ବିରାଟ ବଡ଼ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍ ରହିଛି ସେଠି, ସେଠି ଯାଇଥିଲେ। ସେଠି ପ୍ରଭୁପାଦ ମହାରାଜ ପ୍ରବଚନ ଦେଉଥିଲେ, ଏହି ସମୟରେ କହିଲେ, ଆପଣଙ୍କର ଏଠି ଏଇ ଇନଷ୍ଟିଚ୍ୟୁଟ୍ରେ ବହୁତ ଶିକ୍ଷା ବହୁତ ବିଦ୍ୟା ରହିଛି, ବହୁତ ଟେକ୍ନୋଲୋଜି ରହିଛି, କିନ୍ତୁ ଏଭଳି ଟେକ୍ନୋଲୋଜି ଆପଣଙ୍କ ପାଖରେ ଅଛି କି, ଆପଣଙ୍କର ହେଇଛି କି, ଯେଉଁ ଟେକ୍ନୋଲୋଜି ଦ୍ୱାରା ଆମେ ଜାଣିପାରିବା ହ୍ୱାଟ୍ ଇଜ୍ ଦ ଡିଫରେନ୍ସ ବିଟୁଇନ୍ ଏ ଲିଭିଂ ଆଣ୍ଡ ଏ ଡେଡ୍ ବଡି। ଗୋଟେ ଜୀବନ୍ତ ବସ୍ତୁ ବା ଜୀବନ୍ତ ବ୍ୟକ୍ତି ଏବଂ ନିର୍ଜୀବ ବସ୍ତୁ ଭିତରେ କ'ଣ ତଫାତ ରହିଛି? ଆମେ ପିଲାଦିନେ ପଢ଼ୁଥିଲୁ, ସ୍କୁଲରେ ମଧ୍ୟ ପଢ଼ୁଥିଲୁ, ଏଇଟା ଜୀବନ୍ତ ବସ୍ତୁ ଏବଂ ମୃତ ବସ୍ତୁ ଭିତରେ ତଫାତ କ'ଣ? କିନ୍ତୁ ସେଇଟା ପ୍ରକୃତି ତଫାତ ନୁହଁ, ଏପର୍ଯ୍ୟନ୍ତ ସେଇଟା ଜଣାପଡ଼ୁନାହିଁ କ'ଣ ପାଇଁ କେଉଁଟା, ହ୍ୱାଟ୍ ଇଜ୍ ଦ ଡିଫରେନ୍ସ, ମେନ୍ ଡିଫରେନ୍ସ କ'ଣ ଜୀବନ୍ତ ବସ୍ତୁ ଏବଂ ମୃତ ବସ୍ତୁ ଭିତରେ ତଫାତ କ'ଣ? ସେ ତଫାତ ହେଉଛି ଆତ୍ମା, ଆତ୍ମା ସମ୍ବନ୍ଧ ଜ୍ଞାନ ଏପର୍ଯ୍ୟନ୍ତ ସେମାନେ ପ୍ରାପ୍ତ ହୋଇନାହାନ୍ତି। ଆମର ଶ୍ରୀ ଶ୍ରୀମନ୍ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ଗୁରୁ ମହାରାଜ କହନ୍ତି, ଆମର ଯେଉଁ ବୈଜ୍ଞାନିକମାନେ କହନ୍ତି, ସବୁଠାରୁ ସୂକ୍ଷ୍ମତମ ବସ୍ତୁ ହେଉଛି ଆଟମ୍। ଆଟମ୍କୁ ମଧ୍ୟ ତା ଭିତରେ ମଧ୍ୟ ରହିଛି ନ୍ୟୁଟ୍ରନ୍, ପ୍ରୋଟନ୍, ଇଲେକ୍ଟ୍ରନ୍, ଏଇ ତିନୋଟି ବସ୍ତୁ ରହିଛି, କିନ୍ତୁ ଚତୁର୍ଥ ବସ୍ତୁ ବିଷୟରେ ତାଙ୍କର ଜ୍ଞାନ ନାହିଁ। ଆମର ଗୁରୁଦେବ ସେ ଜ୍ଞାନକୁ ଦେଇଛି, ସେଇଟା ହେଉଛି ସ୍ପିରିଟନ୍। ସ୍ପିରିଟନ୍ ବିଷୟରେ ଏପର୍ଯ୍ୟନ୍ତ କେହି ପ୍ରାପ୍ତ ହୋଇନାହାନ୍ତି ଜ୍ଞାନ। ତେଣୁ ଭୌତିକ ଜାଗତରେ ବହୁତ ଜ୍ଞାନ ରହିଛି, କିନ୍ତୁ ଏ ଜ୍ଞାନର ମୂଲ୍ୟ କ'ଣ ନା ସବୁ ଶୂନ୍ୟ, ଶୂନ୍ୟର କିଛି ମୂଲ୍ୟ ନାହିଁ। କିନ୍ତୁ ଏକର ଡାହାଣ ପଟେ ଯଦି ଗୋଟିଏ ଶୂନ ବସିବ, ତାହେଲେ ତା'ର ଦଶ ଗୁଣ ମୂଲ୍ୟ ବଢ଼ିଯିବ। ଦୁଇଟି ଶୂନ ବସିଲେ ଶହେ ଗୁଣ ହୋଇଯିବ, ତିନିଟି ଶୂନରେ ହଜାର ଗୁଣ ହୋଇଯିବ, ଏହିଭଳି ଭାବରେ। ତେଣୁ ଭୌତିକ ଜଗତରେ ଯେତେ ଜ୍ଞାନ ରହିଛି ସବୁ ଜ୍ଞାନ ଜିରୋ ଭଳି, କିନ୍ତୁ ଅଧ୍ୟାତ୍ମ ଜ୍ଞାନ ଯଦି ରହିଛି ସେସବୁ ଜ୍ଞାନ ଦଶ ଗୁଣ ଲେଖା ବଢ଼ିଯିବ। ତେଣୁ ଏ ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନ ଭଗବତ ଗୀତାରେ ଭଗବାନ କହିଲେ ଦଶମ ଅଧ୍ୟାୟରେ, ଯେତେ ବିଦ୍ୟା ଅଛି ସବୁଥିରେ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। ଅଧ୍ୟାତ୍ମ ବିଦ୍ୟା ନାହିଁ ମାନେ ସେ ବିଦ୍ୟାର କିଛି ମୂଲ୍ୟ ନାହିଁ, ଯାହାକି ଭକ୍ତିବିନୋଦ ଠାକୁର କହିଲେ ଜଡ଼ ବିଦ୍ୟା ଜାତ ମାୟାର ବୈଭବ। ଏ ମାୟାର ବୈଭବ ଯେଉଁ ରହିଛି ଅନନ୍ତ ପ୍ରକାର ରହିଛି ମାୟାର ବୈଭବ। ପ୍ରତିଦିନ ଏ ଯେମିତି ଆମର ଦେଖୁଛେ ମାୟାର ବୈଭବ, ଇଏ ମଧ୍ୟ ଗୋଟେ ମାୟା। ସତ୍ୟ ଯେଉଁ ପ୍ରାପ୍ତ ହୋଇଥିଲୁ ମଣି, ଇଏ ଭୌତିକ ଜଗତରେ ମାୟାର ବସ୍ତୁ, ଇଏ ମାୟାର ବସ୍ତୁ ଏଭଳି ଭାବେ ବୈଭବ ରହିଛି। ପ୍ରତିଦିନ ଦିନେ ଦିନେ ସ୍ୱର୍ଣ୍ଣଭାରଣ ଅଷ୍ଟୌ ସହସ୍ର ଯଦି ପ୍ରଭୁ, ପ୍ରତିଦିନ ଅଷ୍ଟଭାର ସୁବର୍ଣ୍ଣ ସେ ପ୍ରଦାନ କରୁଥିଲା, କିନ୍ତୁ ଇଏ ହେଉଛି ମାୟାର ବୈଭବ। ଅଷ୍ଟଭାର କ'ଣ? ଆମର ପ୍ରାଣ ଗଲେ କୁଆଡ଼େ ଗଲେ? ଆମେ ଯାଇକି ସନ୍ଧାନ କରିବା ଏଠି କହୁଛନ୍ତି ଅଷ୍ଟଭାର କ'ଣ? ଆମର ବହୁତ ଭାର, ଶତଭାର ସୁବର୍ଣ୍ଣ ଗୋ କୋଟି କନ୍ୟା ଦାନ, ଶତଭାର ସୁବର୍ଣ୍ଣ ଗୋ କନ୍ୟା ଦାନ, ତଥାପି ନା ହେ କୃଷ୍ଣ ନାମେର ସମାନ, ହରେ କୃଷ୍ଣ ନାମର ସମାନ। ତେଣୁ ମାୟାର ବୈଭବ ଏଭଳି ରହିଛି, ଇଏ ଯେଉଁ ମଣି ରହିଛି ପ୍ରତିଦିନ ଅଷ୍ଟଭାର ସୁନା ସେ ପ୍ରଦାନ କରୁଥିଲା, କିନ୍ତୁ ଭଗବାନଙ୍କର ଯେଉଁମାନେ ଭକ୍ତି କରୁଛନ୍ତି ସେ ଭକ୍ତି ସହିତ ଏ ଅଷ୍ଟଭାର ଶୂନ କ'ଣ ଶହେ ଭାର ସୁନା ମଧ୍ୟ ସମାନ ହୋଇପାରିବ ନାହିଁ। ଶତଭାର ସୁବର୍ଣ୍ଣ ଗୋ କୋଟି କନ୍ୟା ଦାନ, କୋଟିଏ ଗୋ ଗାଭୀ ବା କୋଟିଏ କନ୍ୟାଙ୍କୁ ଯଦି ଦାନ କଲେ ମଧ୍ୟ ଭଗବାନଙ୍କର ଗୋଟିଏ ନାମ ସହିତ ସମାନ ହୋଇପାରିବ ନାହିଁ। ଏ ଗୋଟିଏ ଉଦାହରଣ ରହିଛି, ଭାଗବତରେ ବର୍ଣ୍ଣନା କରାଯାଏ ନାହିଁ, ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ଥରେ ଦ୍ୱାରକାରେ ନାରଦ ମୁନି ଆସିକରି ଗୋଟେ ଯଜ୍ଞ କରୁଥିଲେ, ରୁକ୍ମିଣୀ ଇତ୍ୟାଦି, ରୁକ୍ମିଣୀ ବିଶେଷ ଭାବେ ରୁକ୍ମିଣୀ ସେ ଯଜ୍ଞଟି ବ୍ୟବସ୍ଥା କରିଥିଲେ, ଯେଉଁ ଫଳରେ କୃଷ୍ଣ ତାଙ୍କ ଉପରେ ପ୍ରୀତ ହେବେ। ତେଣୁ ଯଜ୍ଞ କରିସାରିଲା ପରେ ରୁକ୍ମିଣୀ ପଚାରିଲେ, କ'ଣ ମୁଁ ଆପଣଙ୍କୁ ଦେବି, ଦକ୍ଷିଣା କ'ଣ ଦେବି? ତୁମର ଯେଉଁଟା ପ୍ରିୟ ବସ୍ତୁ ମୋତେ ଦିଅ ସେଇଟା। ତେଣୁ ରୁକ୍ମିଣୀ କହିଲେ, ମୋର ପ୍ରିୟ ବସ୍ତୁ ହେଉଛନ୍ତି କୃଷ୍ଣ, ତାଙ୍କୁ ଦେଲେ ସେ। ତେଣୁ ଭଗବାନ ନାରଦମୁନି କୃଷ୍ଣଙ୍କୁ ଧରି ଚାଲିଲେ, ତେଣୁ ଗଲେ ସାଙ୍ଗେ ସାଙ୍ଗେ ରୁକ୍ମିଣୀ କହିଲେ, କୁଆଡ଼େ ନେଇକି ଯାଉଛ? ନା ତୁମେ ମୋତେ ଦେଇଦେଲ ପରା। ନା, ଇଏ କେବଳ ମୋର ନୁହଁ, ଏଇ 16,107 ଆହୁରି ଅଛନ୍ତି ତାଙ୍କର ସମସ୍ତଙ୍କର, ଆଙ୍କୁ ନେଲେ ହେବ ନାହିଁ। ନା ତାହେଲେ ତାଙ୍କ ବଦଳରେ ମୋତେ କ'ଣ ଦିଅ, ତାଙ୍କ ବଦଳରେ କେତେ ଅଛି ଯେଉଁ ମୂଲ୍ୟ ଦେଇଦେଲେ ତାହେଲେ ମୁଁ ନେଇକି ଚାଲିଯିବି ଆଉ କ'ଣ। ତେଣୁ ସେ ବ୍ୟବସ୍ଥା ହେଲା, ଗୋଟେ ନିକିତି ଆସିଲା, ଗୋଟେ ପଟେ ଭଗବାନ ବସିଲେ, ଆଉ ଗୋଟେ ପଟେ ରୁକ୍ମିଣୀ ଦେବୀ, ଲକ୍ଷ୍ମୀ ଦେବୀ, ସେ ତାଙ୍କର କୌଣସି ସ୍ୱର୍ଣ୍ଣର ଅଭାବ ନାହିଁ ବା କୌଣସି କ'ଣ ଧନର ଅଭାବ ନାହିଁ, ସବୁ ଗଧା କରିଦେଲେ, ଗଧା କରିଦେଲେ ମଧ୍ୟ ଭଗବାନଙ୍କୁ ଘୁଞ୍ଚିଲେ ନାହିଁ, ସେ ଭଗବାନଙ୍କ ଯେଉଁ ପାଲା ରହିଛି ସେ ଉଠିଲା ନାହିଁ। ତେଣୁ ଏହିଭଳି ଭାବରେ ସମସ୍ତ ରାଣୀମାନେ ସବୁ କଥା କଲେ ମଧ୍ୟ କିଛି ହେଇପାରିଲା ନାହିଁ। ତେଣୁ ରୋହିଣୀ ମା ଦାନ ଦେଲେ, କହିଲେ ତମେ ଗୋଟେ ତୁଳସୀ ପତ୍ର ପକାଇ ଦିଅ, ତା ଦେହରେ ଲେଖ କୃଷ୍ଣ। ତେଣୁ ଗୋଟିଏ ନାମରେ ଗୋଟିଏ ତୁଳସୀ ପତ୍ର ପକାଇକି କୃଷ୍ଣ ନାମ ଲେଖିକି ରଖିଦିଆଗଲା, ସବୁ ସମାନ ହେଇଗଲା। ତେଣୁ ଭଗବାନଙ୍କର ସହିତ ବା ଭଗବାନ ନାମ ସହିତ ଗୋଟିଏ ସ୍ୱର୍ଣ୍ଣ ମଧ୍ୟ ସମାନ ନୁହେଁ। ତେଣୁ ଏହିଭଳି ଭାବରେ ମାୟାର ବୈଭବ ରହିଛି। ପ୍ରତିଦିନ ଆମେ ଦେଖୁଛେ ଯେମିତି ମଣି ପ୍ରତିଦିନ ଅଷ୍ଟଭାର ସୁବର୍ଣ୍ଣ ଜାତ କରାଉଛନ୍ତି, ସେହିଭଳି ଭାବରେ ବୈଜ୍ଞାନିକମାନେ ପ୍ରତିଦିନ ନୂଆ ନୂଆ ମାୟାର ବୈଭବ ଜାତ କରାଉଛନ୍ତି। ଆଜି ଗୋଟେ ନୂଆ ରିସର୍ଚ୍ଚ ହୋଇଥିବ, କାଲି ଗୋଟେ ନୂଆ ରିସର୍ଚ୍ଚ ନୂଆ ଉଦ୍ଭାବନ ଗୋଟେ କରିଥିବେ, ଏହିଭଳି ଭାବରେ ଚାଲିଥିବ। ହଁ, କୋଟି କୋଟି ବର୍ଷ ପର୍ଯ୍ୟନ୍ତ ଚାଲିଥିବ, କିଛି ଅସୁବିଧା ନାହିଁ। ବ୍ରହ୍ମା ତାଙ୍କର ବ୍ରହ୍ମ ସଂହିତାରେ କହୁଛନ୍ତି, କହୁଛନ୍ତି ଯେ ପନ୍ଥାସ୍ତୁ କୋଟି ଶତବତ୍ସର ସମ୍ପ୍ରଗମ୍ୟ ବାୟୋରଥାପି ମନସୋ ମୁନିପୁଙ୍ଗବାନଂ ସୋପ୍ୟସ୍ତି ଯତ୍ପ୍ରପଦ୍ୟ ସିମ୍ନ୍ୟା ଅଭିଚିନ୍ତ୍ୟ ତତ୍ତ୍ୱେ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ତେଣୁ ଏହିଭଳି ଭାବରେ କୋଟିଏ ବର୍ଷ ପରେ କ'ଣ ହେବ ବ୍ରହ୍ମା ଜାଣିଛନ୍ତି, କାରଣ ତାଙ୍କ ଆୟୁଷ ବହୁତ ରହିଛି। ତାଙ୍କର ଗୋଟିଏ ଦିନର ପରିମାଣ ହେଉଛି 432 କୋଟି ବର୍ଷ। ତେଣୁ ଏହିଭଳି ଭାବରେ ବୈଜ୍ଞାନିକମାନେ ଗବେଷଣା କରି ଚାଲିଲେ ମଧ୍ୟ ଯେଉଁ ଜ୍ଞାନ ପ୍ରାପ୍ତ ନ ହୋଇପାରିବେ ସେ ଜ୍ଞାନ ହେଉଛନ୍ତି ଭଗବାନ ଗୋବିନ୍ଦ। ଗୋବିନ୍ଦ ଆଦିପୁରୁଷଂ ତମହଂ ଭଜାମି। ତେଣୁ ଏହିଭଳି ଭାବରେ ମାୟାର ବୈଭବ ବହୁତ ରହିଛି, କିନ୍ତୁ ଇଏ ଯେଉଁମାନେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି ସେମାନେ ଏଇ ନମ୍ର ହେବେ, ତାଙ୍କର ଏଇ ଗର୍ବ ଆସିବ ନାହିଁ। ଦମ୍ଭ ଦର୍ପ ଅଭିମାନସ କ୍ରୋଧ ପାରସ୍ୟମେବ ଚ ଅଜ୍ଞାନ ଚାବି ଆତ ସେ ପାର୍ଥ ସମ୍ପଦ ମାସୁରୀ। ଭଗବତ ଗୀତା ଷୋଡ଼ ସଂଧ୍ୟାରେ ଭଗବାନ କହିଲେ ଦମ୍ଭ ଦର୍ପ ଅଭିମାନ କ୍ରୋଧ ପାରସ୍ୟ ବା ନିଷ୍ଠୁର ବଚନ ଏସବୁ ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କର ଏସବୁ ଗୁଣ ବା ଲକ୍ଷଣ। ତେଣୁ ଯେଉଁମାନେ ପ୍ରକୃତରେ ଦିବ୍ୟ ଭାବ ରହିଛି ସେମାନେ ସବୁବେଳେ ନିଜକୁ ଏଇଭଳି ଭାବେ ଭିନ୍ନତା ସେମାନେ ଭିନ୍ନ ଭାବ ନିଜେ ଅନୁଭବ କରୁଥିବେ, ସେଇଟା ଖାଲି ପ୍ରକାଶ କରୁଥିବେ ତା ନୁହଁ, ନିଜେ ଅନୁଭବ କରୁଥିବେ। ଯେଉଁଭଳି ଭାବରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ସେ କହୁଛନ୍ତି ସେ କଥା ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଜଗାଇ ମାଧାଇ ହୋଇତେ ମୁଇଁ ସେ ପାପିଷ୍ଠ, ପୁରୁଷର ପୀଠ ହୋଇତେ ମୁଇଁ ସେ ଲଘିଷ୍ଠ। ନିଜକୁ ଗୋଟେ ବିଷ୍ଠାର ଯେଉଁ କୃମି ସବୁ ରହିଛି ତାଠାରୁ ନିଜକୁ ନିଜକୁ ବହୁତ ହୀନ ମନେ କରୁଛନ୍ତି, ମୁଇଁ ସେ ଲଘିଷ୍ଠ ଏବଂ ଜଗାଇ ମାଧାଇ ତ ଯେତିକି ପାପ କରିଥିଲେ ମୁଁ ଆଉ ତାଠାରୁ ଅଧିକ ବଡ଼ ପାପି। ଏଇଭଳି ଭାବରେ ଖାଲି କହୁଥିଲେ ତା ନୁହଁ, ଆମକୁ ଦେଖିବା ପାଇଁ କହୁଥିଲେ ତା ନୁହଁ, ତାଙ୍କ ମନୋଭାବ ହେଉଛି ସେଇଭଳି ଭାବରେ। ଏଇ ଭାବ ଯେଉଁମାନେ ପ୍ରକୃତରେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କର ଭାବ ହେଉଛି ଏଇଭଳି ଭାବରେ, ନିଜକୁ ସବୁବେଳେ ଦୟନୀୟ ବୋଲି ନିଜକୁ ବହୁତ ଦିନହୀନ ବୋଲି ଭାବିବେ। ସେଇଥିପାଇଁ କୁହାଯାଏ ଆମର ବୈଷ୍ଣବ ଧାରାରେ ଏ ଗୋଟେ ପୋଷ୍ଟ ରହିଛି ଏପର୍ଯ୍ୟନ୍ତ ଫିଲ୍ଅପ୍ ହୋଇପାରୁନାହିଁ, ସେଇଟା ହେଉଛି ଜଗତ ଗୁରୁ ପୋଷ୍ଟ। କିଏ ଗୁରୁ ଜଗତ ଗୁରୁ କିଏ, ସେ ପୋଷ୍ଟଟା ଫିଲ୍ଅପ୍ ହୋଇପାରୁନାହିଁ ଆଜି ପର୍ଯ୍ୟନ୍ତ, କେହି କ୍ଲେମ୍ କରୁନାହାନ୍ତି ସେଇଟାକୁ। ଆମର ସାଧାରଣତଃ କୁହାଯାଏ ଭଗବାନ କୃଷ୍ଣ ହେଉଛନ୍ତି ଜଗତ ଗୁରୁ। କ'ଣ ବସୁଦେବଂ ସୁତଂ ଦେବଂ କଂସ ଚାଣୁର ମର୍ଦ୍ଦନ ଦେବକୀ ପରମାନନ୍ଦଂ କୃଷ୍ଣଂ ବନ୍ଦେ ଜଗତ ଗୁରୁଂ। ଭଗବାନ କୃଷ୍ଣ ହେଉଛନ୍ତି ଜଗତ ଗୁରୁ, କିନ୍ତୁ କୃଷ୍ଣ କହୁଛନ୍ତି ମୁଁ ଜଗତ ଗୁରୁ ନୁହେଁ, ରାଧିକା ହେଉଛନ୍ତି ଗୁରୁ, ଆମେ ଶିଷ୍ୟ ନଟ। ଚେତନ ଚର୍ଚ୍ଚା ଆମକୁ ବର୍ଣ୍ଣନା କରାଯାଇଛି, ଭଗବାନ କହୁଛନ୍ତି ମୁଁ ତାଙ୍କର ଶିଷ୍ୟ, ମୋର ଗୁରୁ ହେଉଛନ୍ତି ରାଧାରାଣୀ। ରାଧାରାଣୀ କହୁଛନ୍ତି ପ୍ରକୃତରେ ମୋର କିଛି ଭକ୍ତି ନାହିଁ। ଏଇଭଳି ଭାବରେ ସେ ଉଦାହରଣ ସବୁ ରହିଛି, ଯଦି କହିବେ ସଖୀମାନେ କହିବେ ତୁମର ଭକ୍ତି ନାହିଁ, ତୁମେ କ୍ରନ୍ଦନ କରୁଛ କୃଷ୍ଣଙ୍କ ନାମ ନେଲା ମାନେ, ନା ମୁଁ ଖାଲି ଦେଖେଇବା ପାଇଁ କରୁଛି, ମୋର ପ୍ରକୃତରେ ଭକ୍ତି ନାହିଁ। ତେଣୁ ମହାପ୍ରଭୁ ଆମେ ସବୁଦିନ ସକାଳେ ସେଥିପାଇଁ ଏଇଟା ପ୍ରାର୍ଥନା କରୁଛୁ, ମହାପ୍ରଭୁଙ୍କ ଶିକ୍ଷା ଶ୍ଳୋକଙ୍କୁ ପାଠ କରୁଛେ, ଚୁଣାଦେବୀ ଶୁଣିଛେ ନ ତୋର ରିବସାଇ ଶୁଣା ଅମାନିନ ମାନ ଦେନ କୀର୍ତ୍ତନୀୟ ସଦାହାରି। ଏହି ସ୍ତରକୁ ଗଲେ ଜଣେ ଭଗବାନଙ୍କ ନାମକୁ କୀର୍ତ୍ତନ କରିପାରିବେ, ଚୁଣାଦେବୀ ଶୁଣିଛେ ନ ତୃଣ ଠାରୁ ଆମେ ଆହୁରି ନୀଚ, ଏଇଭଳି ଭାବରେ ଭାବିବା। ପ୍ରଭୁପାଦ ମହାରାଜ କହନ୍ତି ପ୍ରକୃତରେ ଆମର ସ୍ଥିତି କ'ଣ, ଆମର ଯେଉଁ ଆତ୍ମାର ଯଦି ସ୍ଥିତି କୁହାଯିବ କ'ଣ ସେଇଟା ନା କେଶର ଅଗ୍ରଭାଗରେ 10,000 ଭାଗରେ ଭାଗେ, ତାର ତୃଣଟା ଗଲେ ଆହୁରି ମିଛ ତୃଣାହାରେ ବି ସୁନିତି ହେଲା ଏବଂ ତରୋରି ବି ସହିଷ୍ଣୁନା, ତ ବୃକ୍ଷ ଭଳି ସହିଷ୍ଣୁ ହେବାକୁ ପଡ଼ିବ ଏବଂ ନିଜେ ମାନ ଦାବି ନ କରିକି ସମସ୍ତଙ୍କୁ ମାନ ପ୍ରଦାନ କରିବା, ଏହି ସ୍ତରକୁ ଗଲେ ଜଣେ ଭଗବାନଙ୍କ ନାମ କୀର୍ତ୍ତନ କରିପାରିବ। ପ୍ରକୃତ ଶୁଦ୍ଧ ନାମ ଯେଉଁମାନେ କରୁଛନ୍ତି ତାଙ୍କର ସ୍ତର ହେଉଛି ଏହିଭଳି ଭାବରେ ଋଣାଦେବୀ ଶୁଣିଛେ ନା ତରୋରୀପ ସହି ଶୁଣା ଆମାନିନା ମାନଜନ କୀର୍ତ୍ତନୀୟ ସଦାହାରି। ତେଣୁ ବୈଷ୍ଣବ ଧାରାରେ ଆମେ ଅନ୍ୟ ଜଣଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରୁଛେ, କାହିଁକି ନା ନିଜେ ଆମେ ତାଙ୍କର ସେବକ, କାରଣ ଜୀବର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ, ଆମେ ହେଉଛି ଭଗବାନର ଦାସ। ତେଣୁ ଭଗବାନର ଦାସ ଦାସ ଅନୁଦାସ ମହାପୁରୁଷ ସେଇଟା କହିଲେ। ତେଣୁ ଆମର ବୈଷ୍ଣବ ଧାରାରେ ଆମେ ରହିଛେ, ଅନ୍ୟ ଜଣଙ୍କୁ ଡାକୁଛେ ମାନେ ଉଚ୍ଚାରଣ ସମ୍ବୋଧନ କରୁଛେ ମାନେ ପ୍ରଭୁ ବୋଲି ସମ୍ବୋଧନ କରୁଛେ, ଏହି ଭାବରେ କରିବା କଥା। କିନ୍ତୁ ଏଠି ଯେଉଁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ତାଙ୍କର ସେହି ଭାବ, ପରୀକ୍ଷିତ ମହାରାଜଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରୁଛନ୍ତି। ପ୍ରଭୁ ବୋଲି କାହିଁକି ସମ୍ବୋଧନ କଲେ ନା ଆଚାର୍ଯ୍ୟ ଟିକାର କହୁଛନ୍ତି ଯେ ପ୍ରଭୁ ଇତି ଶ୍ରୀ ଭଗବତ ଭକ୍ତାନାମ ଭବାଦୃଶାମପି ତାଦୃକ ସାମର୍ଥ୍ୟମ, ଭଗବାନ ଭକ୍ତମାନଙ୍କର କ'ଣ ସାମର୍ଥ୍ୟ କ'ଣ କହିବା, ଏ ଯେଉଁ ଭଗବାନ କହିବେ ସତ୍ରାଜିତଙ୍କୁ କହିବେ ତୁମେ ମଣିକୁ ଦେଇଦିଅ ରାଜାଙ୍କୁ ଦେଇଦିଅ, କିନ୍ତୁ ସେ ଶୁଣିବେ ନାହିଁ। ଏତେ ଧନ ପ୍ରାପ୍ତ ହେଇଛି କିଏ ଶୁଣିବ, ଏତେ ଧନ ପ୍ରାପ୍ତ ହେଇଛି ଦିନକୁ ଭାର ଦିନେ ଦିନେ ସ୍ୱର୍ଣ୍ଣ ଭାର ଅଷ୍ଟ ଅଷ୍ଟ ଭାର ଆସୁଛି ସୁନା, ଅଷ୍ଟ ଭାରର ହିସାବ କରାଯାଇଛି 78 କେଜି ପାଖାପାଖି 170 ପାଉଣ୍ଡ ନା କେତେ ଲେଖା ହେଇଛି, ଏତିକି ହେଉଛି ତାହାର ଇଏ ସେତିକି ଗୋଟିଏ 78 କେଜି ମାନେ ଗୋଟେ କେଜିର ଦାମ କେତେ ହେବ, ଏଇ ଅନୁସାରେ 78 କେଜି ଏତିକି ପ୍ରତିଦିନ ଆସିବ। ଯେଉଁ ଆମର ଯେଉଁ ଭକ୍ତ କଥା କୁହାଯିବ, ଯଦି ଜଣକୁ କୁହାଯିବ ଭକ୍ତଙ୍କୁ 78 କଣ ଆହୁରି ଅଧିକ ଆମ ଦୁଇକୁ 78 ଦିଆଯିବ ତୁମକୁ ସବୁଦିନ ଦିଆଯିବ, କିନ୍ତୁ ଗୋଟିଏ କଣ୍ଡିସନରେ, କ'ଣ ସେ କଣ୍ଡିସନ? ମୁଁ ସେଦିନ କହୁଥିଲି, ମୁଁ ସେ ଶ୍ଳୋକଟି ପାଉନଥିଲି, ଭାଗବତ ଏକାଦଶସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ନବଜଗତରେ ଏଇଟା କହିଛନ୍ତି, ଯଦି କୁହାଯିବ ଗୋଟିଏ କଣ୍ଡିସନ ରହିଛି ଯେ ତୁମେ ବହୁତ ସବୁ ଭୌତିକ ଜଗତରେ ଯେତେ ବୈଭବ ଅଛି ସବୁ ଦିଆଯିବ ତୁମକୁ, କିନ୍ତୁ ଗୋଟିଏ କଣ୍ଡିସନ କ'ଣ ନା ଗୋଟିଏ କ୍ଷଣ ବା ଗୋଟିଏ ମୁହୂର୍ତ୍ତ ଲବ କ୍ଷଣ ଅର୍ଦ୍ଧ ସେତିକି ସମୟ ତୁମେ ଟିକେ ଭଗବାନଙ୍କୁ ଭୁଲିଯିବ, ଏତିକି ଯଦି କୁହାଯିବ ତାହେଲେ ସେ ତ୍ୟାଗ କରିପାରିବେ ନାହିଁ। ଇଏ ହେଉଛି ବୈଷ୍ଣବ ଅଗ୍ରହ, ବୈଷ୍ଣବର ଅଗ୍ରହ କେଉଁମାନେ କିଏ ଶ୍ରେଷ୍ଠ ବୈଷ୍ଣବ ହେଉଛନ୍ତି ଏହିଭଳି ଭାବରେ ଏକାଦଶକାନ୍ଧ ଦ୍ୱିତୀୟ ଅଧ୍ୟାୟ 53 ଶ୍ଳୋକରେ ଏଇଟା ନବଜଗେନ୍ଦ୍ର କହୁଛନ୍ତି, ତ୍ରିଭୁବନ ବିଭବ ହେତବୟ ପି ଅକୁଣ୍ଠ ସ୍ମୃତି ଅଜିତାତ୍ମ ସୁରାଦେବୀ ବିମୁଗ୍ରିୟା ନ ଚଳତି ଭଗବତ ପଦାର ବିନ୍ଦା ଲବ ନିବିଷାର୍ଦ୍ଧମପି ଯହ ସ ବୈଷ୍ଣବାଗ୍ରିୟ। ବୈଷ୍ଣବ ଅଗ୍ର ଯିଏ ଶ୍ରେଷ୍ଠ ବୈଷ୍ଣବ ଯିଏ, ସେ ଯଦି ତ୍ରିଭୁବନ ବିଭବ ହେତବେ ପି ଅକୁଣ୍ଠ, ତିନି ଭୁବନ ଖାଲି ପୃଥିବୀର ନୁହଁ, ତିନି ଭୁବନ ବା 14 ଭୁବନ ଯେଉଁ ରହିଛି ତାକୁ ତ୍ରିଭୁବନ ବୋଲି କୁହାଯାଏ, ଯେତେ ବୈଭବ ଅଛି ଯେତେ ଐଶ୍ୱର୍ଯ୍ୟ ଅଛି ଯଦି ଜଣକୁ ଦିଆଯିବ, କିନ୍ତୁ ଗୋଟିଏ କଣ୍ଡିସନରେ ଯେ ତୁମେ ଅଜିତାତ୍ମ ଭଗବାନ ଅଜିତଙ୍କର ତାଙ୍କୁ ଗୋଟିଏ ଲବ ବା ନିମିଷାର୍ଦ୍ଧ ପାଇଁ ଟିକେ ଭୁଲିଯିବ ଟିକେ, ଏତିକି ଯେ ନ ଚଳତି ଭଗବତ ପଦାର ବିନ୍ଦା ନା ସେ ଗ୍ରହଣ କରିବେ ନାହିଁ। ତେଣୁ ସିଏ ହେଉଛନ୍ତି ବୈଷ୍ଣବ ଆଗ୍ରହ, ସିଏ ହେଉଛନ୍ତି ବୈଷ୍ଣବ ଶ୍ରେଷ୍ଠ। ତେଣୁ ଆମର ବୈଷ୍ଣବ ଜଗତରେ ଖାଲି ଏଇଟା ଥିଓରିଟିକାଲି ନୁହେଁ, ଏଇଟା ପ୍ରାକ୍ଟିକାଲ ବସ୍ତୁ। ଥରେ ସନାତନ ଗୋସ୍ୱାମୀ ବୃନ୍ଦାବନରେ ଯେତେବେଳେ ସ୍ନାନ କରିବା ପାଇଁ ଯାଉଥିଲେ, ତାଙ୍କ ଗୋଡ଼ରେ ସେ ଯେଉଁ ସ୍ପର୍ଶମଣି ବାସି ବାଜୁଥିଲା, ସ୍ପର୍ଶମଣି ସେ ନ ଚାହିଁଲେ ମଧ୍ୟ ଏଡ଼େଇ ଦେଲେ ମଧ୍ୟ ସେ ଆସି ପହଞ୍ଚି ଯାଉଥିଲା ସ୍ପର୍ଶମଣି। ଇଏ ତ 78 କେଜି ଦିନକୁ ଦେବ ତାର ହିସାବ ନାହିଁ, କୋଟି କୋଟି ସୁନା ମୋହର ଆସିପାରିବ ଗୋଟିଏ ଦିନରେ ଗୋଟିଏ ସମୟରେ ସ୍ପର୍ଶମଣି, କିନ୍ତୁ ସନାତନ ଗୋସ୍ୱାମୀ ଏଡ଼ି ଦେଉଥିଲେ। ଗୋଟେ ଥରେ ଏ ପ୍ରସଙ୍ଗଟି ରହିଛି, ଗୋଟେ କାଶୀରେ ଜଣେ ବ୍ରାହ୍ମଣ ଶିବଜୀଙ୍କର ପୂଜକ ଥିଲେ, ଶିବଜୀଙ୍କର ପୂଜା କରୁଥିଲେ। ତେଣୁ ଶିବଜୀ କହିଲେ, ତୁମର ଦରିଦ୍ର ଅବସ୍ଥାରେ ଅଛ, ତୁମର ଦରିଦ୍ରତା ଦୂର ହେବ, ତୁମେ ଯାଅ ବୃନ୍ଦାବନ ଯାଇକରି ସନାତନ ଗୋସ୍ୱାମୀଙ୍କୁ କହିବ କିଛି ଧନ ଦେବା ପାଇଁ, ସେ ଦେବେ। ତେଣୁ ଏ କଥାଟି କୁହାଯାଏ ଯେ ଆସିଲେ ସନାତନ ଗୋସ୍ୱାମୀଙ୍କୁ, ସନାତନ ଗୋସ୍ୱାମୀଙ୍କର ଆଡ୍ରେସ୍ ନଥାଏ କେଉଁଠି କେତେବେଳେ, ଗୋଟିଏ ଏକ ଏକ ଦିନ ଏକ ଏକ ବୃକ୍ଷ ମୂଳେ ଏକ ଏକ ରାତି ଶୟନ, ଗୋଟିଏ ଗୋଟିଏ ବୃକ୍ଷ ମୂଳରେ ଗୋଟିଏ ଗୋଟିଏ ରାତି ସେ ଶୟନ କରନ୍ତି, କାରଣ ଆସକ୍ତି ଆସିଯିବ ବୋଲି। ତେଣୁ ଯାହା ବି ହଉ, ଯାଇ ପହଞ୍ଚିଗଲେ ସନାତନ ଗୋସ୍ୱାମୀ ପାଖରେ, ସନାତନ ଗୋସ୍ୱାମୀ ପାଖରେ ଯେତେବେଳେ ପହଞ୍ଚିଗଲେ, ତାଙ୍କୁ ପ୍ରଣାମ କରି କହିଲେ, ପ୍ରଭୁ ମୋତେ ଶିବଜୀ କହିଛନ୍ତି ଆପଣ କିଛି ଆମକୁ ମୋତେ ଧନ ପ୍ରଦାନ କରନ୍ତୁ। ନା ମୋ ପାଖରେ ଧନ କହିଛନ୍ତି, ତୁମକୁ ସେ ଥଟା କନ୍ୟା ତ, ମୋ ପାଖରେ କ'ଣ ଧନ ଅଛି, ମୋର ଏଇଠି ଅଛି କୌପିନୀ ଅଛି ଆଉ ଦଣ୍ଡ କମଣ୍ଡଳ ଅଛି, ଏତିକି ମୋର ଧନ, ଏଇ ଆମର ଦଣ୍ଡଟା ହେଉଛି ମୋର ଧନ। ମହାପ୍ରଭୁ ଯଦି କହିଲେ ଦଣ୍ଡଟା ମୋର ଧନ, ଆଉ ମୁଁ କ'ଣ ଦେବି ଆଦୌ ତୁମକୁ? ନା ନା, ଶିବଜୀ କହିଛନ୍ତି ଆପଣ ପାଇଁ କିଛି ଧନ ଅଛି ମୋତେ ଦିଅନ୍ତୁ। ଏଇଭଳି ଭାବେ କହିବାରୁ ସନାତନ ଗୋସ୍ୱାମୀ କହିଲେ, ଓହୋ, ମୋର ମନେ ପଡ଼ିଲା, ଗୋଟେ ଦିନ ମୁଁ ସ୍ନାନ କରିବାକୁ ଯାଉଥିଲି, ସ୍ପର୍ଶମଣି ମୁଁ ପ୍ରାପ୍ତ ହୋଇଥିଲି, ଆଉ ସେ କଣରେ ପଡ଼ିଛି, କ'ଣ ଯେଉଁ ଅଳିଆ ପଳିଆ ସବୁ ପଡ଼ିଛି, ସେଇଠି ସେଇଠୁ ଯାଇ ନେଇଯାଅ, ସ୍ପର୍ଶମଣି ଅଛି ନେଇଯାଅ, ତୁମର ଧନ ମିଳିଯିବ, ପ୍ରାପ୍ତ ହୋଇଯିବ। ତେଣୁ ସେ ସେଇଟାକୁ ସ୍ପର୍ଶମଣି ଦେଖିଲେ, ଚିକ୍ ଚିକ୍ କରୁଛି ସ୍ପର୍ଶମଣି। ତେଣୁ ଏଇଠି ଆମ ସହିତ ପଚାରିଥିଲେ ଆମର ଗୁଣାନ ପ୍ରଭୁ, ସେ ମଣିଟା କେଉଁଠି ଅଛି ବର୍ତ୍ତମାନ? ତେଣୁ ସେ ଚିକ୍ ଚିକ୍ କରୁଥିଲା, ସନାତନ ଗୋସ୍ୱାମୀ ପାଖରେ ଆସି ପହଞ୍ଚିଥିଲା ସେ ମଣି, ସ୍ପର୍ଶମଣି। ତେଣୁ ସ୍ପର୍ଶମଣିକୁ ସେ ଫିଙ୍ଗି ଦେଇଥିଲେ। ସେ କହିଲେନି, ନା ନା, ଏତେ ଯେ ଆମେ ସବୁ ସୁନା ପ୍ରାପ୍ତ ହୋଇକରି ବିରାଟ ବଡ଼ ମନ୍ଦିର କରିବା, ରାଧା ମଦନ ମୋହନ ମନ୍ଦିର କରିଥିଲେ ସନାତନ ଗୋସ୍ୱାମୀ, ଏ ମଣିରେ ହେଉଛି କରିବା, ନା ସେ କଥା କହିନଥିଲେ। ବୈଷ୍ଣବ ଆଗ୍ରହ କହିଲେ ଏଇଭଳି ଭାବରେ, ଏ ଯେ ତତ୍ତ୍ୱ, ବୈଷ୍ଣବ ତତ୍ତ୍ୱ ଏତେ ସହଜ ଜିନିଷ ନୁହଁ, କୋଟିଏ ଲୋକ ମାତ୍ର ମଧ୍ୟରେ ଜଣେ ଲୋକ ଏ ତତ୍ତ୍ୱକୁ ଜାଣନ୍ତି, କୋଟିଶ୍ୱର ବି ମହାମୁନି ବୋଲି କୁହାଯାଏ। ତେଣୁ ସନାତନ ଗୋସ୍ୱାମୀ ତାଙ୍କୁ ଯେତେବେଳେ ଦେଲେ, ସେ ବ୍ୟକ୍ତି ଜଣଙ୍କ ବ୍ରାହ୍ମଣ ଜଣଙ୍କ ନେଇକରି ବହୁତ ଆନନ୍ଦ ହେଇଗଲେ, ପ୍ରଥମେ ନେଇକି ଗଲେ, ତାପରେ ଚିନ୍ତା କରୁଛନ୍ତି, କାରଣ ଶିବଜୀଙ୍କର ସେ ଅକପଟ ଭାବ କୃପା ପ୍ରାପ୍ତ ହୋଇଛନ୍ତି ଏବଂ ସନାତନ ଗୋସ୍ୱାମୀଙ୍କର ସଙ୍ଗ କରିଛନ୍ତି, ରବି ମହାପାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହଏ। ତେଣୁ ତାଙ୍କର ଚିନ୍ତା ଆସିଗଲା ଏଇଟା, ଯେ ଏଇଟା ଯଦି ଏତେ ମୂଲ୍ୟବାନ ବସ୍ତୁ, ସେ କାହିଁକି ଏଭଳି ଭାବେ ଫିଙ୍ଗିକି ରଖିଥିଲେ, ଫିଙ୍ଗି ଦେଇଥିଲେ? ତେଣୁ ଆଠୁ ଆଉ କିଛି ବଡ଼ ବସ୍ତୁ ରହିଛି, ମୂଲ୍ୟବାନ ବସ୍ତୁ, ଯେଉଁଟା ସେ ମୋତେ ଦେଇନାହାନ୍ତି। ତେଣୁ ସେ ଆସିଲେ, ଆସିକି କହିଲେ, ପ୍ରଭୁ ସନାତନ ଗୋସ୍ୱାମୀ କ'ଣ ହେଲା, ପୁଣି କାହିଁ ଆସିଲେ? ନା ପ୍ରଭୁ, ଆଠରୁ ଆଉ କ'ଣ ବଡ଼ ଅଛି, ଭାଲ୍ୟୁବଲ୍ ବସ୍ତୁ ମୋତେ ଦିଅନ୍ତୁ, ଏଇଟାକୁ ଆମେ ଫିଙ୍ଗି ଦେଇଛନ୍ତି, ଆଉ ମୁଁ କାହିଁକି ନେବି ଏଇଟାକୁ? ନା ତାହେଲେ ଯଦି ସେଇଟା ନେବ, ତାହେଲେ ଏଇଟାକୁ ଫିଙ୍ଗି ଦିଅ, ଆଉ ସର୍ଚ୍ଚ କର ନା କେଉଁଠି ରହିଲା ବୋଲି, କେଉଁଠି ରହିଲା ସେ ଦରକାର, ସେଠି ଥିଲା ମଣି, କେଉଁଠି ଖୋଜି ଆମେ ଖୋଜିକି ଆଣି ମନ୍ଦିର ତିଆରି କରିଦେବା ନା? ତେଣୁ ସେ ଫିଙ୍ଗିଦେଲେ, ଫିଙ୍ଗିଦେଲା ପରେ ସନାତନ ଗୋସ୍ୱାମୀ ଦେଲେ ସବୁଠାରୁ ମୂଲ୍ୟବାନ ବସ୍ତୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ସନାତନ ଗୋସ୍ୱାମୀ ଏଇଭଳି ଭାବରେ ମଦନ ମୋହନ ପାଇଁ ମନ୍ଦିର ତିଆରି କରିପାରୁନଥିଲେ, ସ୍ପର୍ଶମାନଙ୍କୁ ଫିଙ୍ଗି ଦେଉଥିଲେ। ତେଣୁ ଏଇଭଳି ଭାବରେ ଆମ ଆଚାର୍ଯ୍ୟମାନଙ୍କ କଥା ସବୁ ରହିଛି, ମଦନ ମୋହନ ଏଇଭଳି ଭାବରେ ଚିନ୍ତା ସନାତନ ଗୋସ୍ୱାମୀ ଚିନ୍ତା କରୁଥିଲେ ମଦନ ମୋହନ ପାଇଁ କେମିତି ଗୋଟେ ସୁନ୍ଦର ମନ୍ଦିର ନିର୍ମାଣ ହେବ। ଏଇଭଳି ଭାବରେ ଚିନ୍ତା କରିକି ଭଗବାନ ସବୁ ଚିନ୍ତାମଣି, ସିଏ ଭଗବାନ ନାମ ଚିନ୍ତାମଣି କୃଷ୍ଣ। ତେଣୁ ଜଣେ ଧନୀ ବ୍ୟକ୍ତି ସେଦିନ ସେଇ ସମୟରେ ଆସୁଥିଲେ, ଯମୁନାରେ ନୌକା ନେଇକି ଯାଉଥିଲେ ବିଜନେସ୍ କରିବା ପାଇଁ। ତେଣୁ ସେଇ ସମୟରେ ଏଭଳି ହେଲା, ସେ ବାଲିରେ ପଳାଇ ଆସିଲା, ବାଲିକି ପଳାଇ ଆସିଲା, ଜଳରୁ ବାଲିକି ପଳାଇ ଆସିଲା, ଆଉ ସେ ବିରାଟ ବଡ଼ ନୌକା ରହିଛି, ବହୁତ ଧନ ରହିଛି, ବସ୍ତୁ ରହିଛି, ବିକ୍ରି କରି ସବୁ ଇଏ କରି ବିଜନେସ୍ କରିଥାନ୍ତେ, ଆଉ ଯେତେ ଚେଷ୍ଟା କଲେ ହେଲା ନାହିଁ, ପାଣିକୁ ଟାଣିପାରିଲେ ନାହିଁ। ତେଣୁ ସେ ସନାତନ ଗୋସ୍ୱାମୀଙ୍କ ସନ୍ଧାନ ପାଇକରି ଆସି ତାଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ମୋତେ ଟିକେ କୃପା କରନ୍ତୁ, ମୋ ନୌକାଟାକୁ ଲଗାଇ ଦିଅନ୍ତୁ, ଆଉ ମୁଁ ଯାହା ପାଇବି, ଲାଭ ପାଇବି, ମୁଁ ଆପଣଙ୍କୁ ଦେବି, ଏଭଳି ଭାବରେ କହିଥିଲେ। ତେଣୁ ସନାତନ ଗୋସ୍ୱାମୀ କହିଲେ, ମୋ ପାଖରେ କିଛି ନାହିଁ, ଏସବୁ ଆଶୀର୍ବାଦ ଏସବୁ ନାହିଁ, ଏ ମଦନ ମୋହନକୁ ଟିକେ କୁହ, ଯାହା କରିବା କଥା ସିଏ ସେ ବ୍ୟବସ୍ଥା କରିବେ। ତେଣୁ ମଦନ ମୋହନକୁ ଯେତେବେଳେ ସେ ପ୍ରାର୍ଥନା କଲେ, ସେଦିନ ରାତିରେ ଭୀଷଣ ବର୍ଷା ହେଲା, ଗତକାଲି ରାତି ତିନି ଜଣ ବର୍ଷା ହେଇଥିଲା, ଭୀଷଣ ବର୍ଷା ହେଲା, ସେ ଯେଉଁ ବାଲିରେ ମାଡ଼ି ଯାଇଥିଲା ନୌକାଟି, ପୁଣି ଜଳ ଭର୍ତ୍ତି ହେଇଗଲା, ଜଳକୁ ପଳାଇ ଆସିଲା। ତେଣୁ ସେ ଗଲେ ବିଜନେସ୍ କଲେ, ବିଜନେସ୍ କରି ବହୁତ ଧନ ସମ୍ପତ୍ତି ପ୍ରାପ୍ତ ହେଲେ। ସେ ଧନ ସମ୍ପତ୍ତି ଆଣିକିରି ପ୍ରଦାନ କଲେ, ସେଇଠି ମଦନ ମୋହନ ମନ୍ଦିର ତିଆରି ହେଇଥିଲା। ଏତି ସୁନ୍ଦର ମନ୍ଦିର ଔରଙ୍ଗଜେବ ଦେଖିକି ସହିପାରିଲେ ନାହିଁ, ଭାଙ୍ଗି ଦେଇଛନ୍ତି। ବର୍ତ୍ତମାନ ମଧ୍ୟ ସେ ଭଙ୍ଗା ମନ୍ଦିର ରହିଛି, ମଦନ ମୋହନ ମନ୍ଦିର ରହିଛନ୍ତି ସେଠି। ତେଣୁ ଇଏ ହେଉଛି ବୈଷ୍ଣବ ଭାବ। ତେଣୁ ଏଠି କୁହାଯାଉଛି ଯେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜକୁ ମଧ୍ୟ, ପରୀକ୍ଷିତ ମହାରାଜ ଯଦି ସେଇଭଳି ଭାବରେ ଧନ ଆସିଥାନ୍ତା, ଭଗବାନ ଯଦି କହିଥାନ୍ତେ ଦେଇଦିଅ, ଯେମିତି ଆମର ଇଏ ରହିଛନ୍ତି କିଏ ବଳି ମହାରାଜ, ମହାଧନରେ ପରିଣତ ହେଇଗଲେ ବଳି ମହାରାଜ। ଏ ତ 78 କେଜି ସୁନା ଦେଉଥିଲା, ତାକୁ ଦେଲେ ନାହିଁ ସତ୍ୟରାଜିତ, କିନ୍ତୁ ବଳି ମହାରାଜ ତିନି ଭୁବନର ସମ୍ରାଟ ଥିଲେ, ସେ ତିନି ଭୁବନର ଇନ୍ଦ୍ର ଥିଲେ, ତ୍ରିଭୁବନର ସେ ହେଉଛନ୍ତି ଶ୍ରେଷ୍ଠ ବ୍ୟକ୍ତି ଥିଲେ, ସ୍ୱର୍ଗକୁ ଜୟ କରିଯାଇଥିଲେ। ଏଭଳି ଭାବରେ ଅଷ୍ଟମ ସ୍କନ୍ଧ 15-23 ଏ 9 ଅଧ୍ୟାୟରେ ଏ ବାମନ ଦେବଙ୍କ ଚରିତ ରହିଛି, ବାମନ ଦେବ ଚରିତ ବଳି ମହାରାଜ ସ୍ୱର୍ଗକୁ କେବଳ ଶଙ୍ଖନାଦ କରିଦେଇକି ଦେବତାମାନେ ଧରିବା ପାଇଁ ଆରମ୍ଭ କଲେ, ଶଙ୍ଖନାଦ ଯେତେବେଳେ ଶୁଣିଲେ, ଏତେ ଶଙ୍କର ଶକ୍ତି ରହିଛି। ତେଣୁ ଇନ୍ଦ୍ର ଭୟ କରିକି ପଚାରିଲେ, ଏସବୁ କଥା ଆମେ କହିଲା ମାନେ ତା ଭିତରେ ପଶିଯିବା, ବାହାର କରିବା ନାହିଁ। ତେଣୁ ଏଇଭଳି ଭାବରେ ଦେବତାମାନେ ଡରିକି ପଳେଇଗଲେ, ତେଣୁ ତିନି ଲୋକର ସେ ଅଧିପତି ହେଇଗଲେ ବଳି ମହାରାଜ। ସ୍ୱର୍ଗ ଅସୁରମାନଙ୍କର ଅସୁରେଶ୍ୱର ସେ ଥିଲେ, ଅସୁରମାନଙ୍କ ଶ୍ରେଷ୍ଠ ଥିଲେ, ବର୍ତ୍ତମାନ ତିନି ଭୁବନର ଶ୍ରେଷ୍ଠ ହେଇଗଲେ। ତେଣୁ ଦେବତାମାନେ ସବୁ ପଳେଇଗଲେ, ଲୁଚିକି ପଳେଇଗଲେ, ଆଉ ଇନ୍ଦ୍ର ଆସିକି ତାଙ୍କ ମାଆଙ୍କ ପାଖରେ କ୍ରନ୍ଦନ କଲେ, ଅଦିତିଙ୍କ ପାଖରେ କ୍ରନ୍ଦନ କଲେ, ଅଦିତି ସେଇଭଳି ଭାବରେ ତାଙ୍କ ସ୍ୱାମୀଙ୍କ ପାଖରେ କ୍ରନ୍ଦନ କଲେ, ତାଙ୍କ ସ୍ୱାମୀଙ୍କୁ ସେବା କଲେ। ଏଇଭଳି ଭାବ କରି ସ୍ୱାମୀ ତାଙ୍କର କଶ୍ୟପ, ତାଙ୍କର ଦୈତ୍ୟମାନେ ତାଙ୍କର ପୁତ୍ର, ଆଦିତ୍ୟମାନେ ମଧ୍ୟ ତାଙ୍କର ପୁତ୍ର, ଏ ଯେଉଁ ଘଟଣା ରହିଛି ଆମର କହିବା ଉଦ୍ଦେଶ୍ୟ ଥିଲା। ଏଇଭଳି ଭାବରେ ସବୁ ତିନି ଭୁବନର ସେ ହେଉଛନ୍ତି ମାଲିକ ହେଇଥିଲେ ବଳି ମହାରାଜ, କିନ୍ତୁ ଭଗବାନ ବାମନ ଦେବ ରୂପରେ ଆସିକରି ଆଦିତ୍ୟ, ଦ୍ୱାଦଶ ଆଦିତ୍ୟ ସେ ଆସିଲେ, ଆଦିତ୍ୟଙ୍କର ପୁତ୍ର। 12 ଦିନରେ ଯେଉଁ ରହିଛନ୍ତି ପୟବ୍ରତ, 12 ଦିନରେ ଭଗବାନ ଆବିର୍ଭାବ ହେଇଗଲେ ତାଙ୍କ ପାଖରେ, ଏବଂ ଭଗବାନ ଭିକ୍ଷା କରିବା ପାଇଁ ଗଲେ, ଭିକ୍ଷା କରିବା ପାଇଁ ଗଲେ ବଳି ମହାରାଜ ପାଖକୁ ଗଲେ। ଏଭଳି ଭାବରେ ଛଳନା କଲେ, ଛଳୟ ଶ୍ରୀ ବିକ୍ରମଣୀ ବଳି ମଧୁତ ବାମନ ପଦନଖ ନିରଜନିତ ଜନ ପାବନ କେଶବଧିତ ବାମନ ରୂପ ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ। ଭଗବାନ କିଭଳି ଭାବରେ କ'ଣ ଛଳନା କଲେ, ଭଗବାନ କହିଲେ ବାମନ ରୂପରେ ଯାଇ ପହଞ୍ଚିଗଲେ। ବାମନ ରୂପରେ ଯାଇ କହୁଛନ୍ତି, ପଦାନି ତ୍ରିଣି ଦୈତେନ୍ଦ୍ର ସମିତାନି ପଦାନ ନମ, ମୁଁ ମୋର ଏ ବଳି ଅସୁରେଶ୍ୱର ପ୍ରଥମେ ତାଙ୍କର କୂଳକୁ ପ୍ରଶଂସା କଲେ, ଏଇଭଳି ଭାବରେ ପ୍ରଶଂସା କରି କରିକରି ତାଙ୍କୁ କହିଲେ ମୋର ବେଶୀ କିଛି ଦରକାର ନାହିଁ, ଛୋଟ ଛୋଟ ପାଦ ଦେଖିକି କହିଲେ, ପଦାନି ତ୍ରିଣି ଦୈତେନ୍ଦ୍ର, ଏ ଦୈତେନ୍ଦ୍ର ଏଇ ଯେଉଁ ଛୋଟ ଛୋଟ ପାଦ ମୋର ଦେଖୁଛ, ଏଇ ପାଦରେ ସମିତାନି ପଦାନ ମମ, ମୋର ପାଦ ଭଳି ପାଦକୁ ଦେଖେଇଦେଲେ, ଟେକିକିରି ଦେଖେଇଦେଲେ ସେଇଠି, ଏଇ ପାଦ ଯେଉଁ ରହିଛି ଏଇ ପାଦରେ ତିନି ପାଦ ଭୂମି ମୋର ଦରକାର, ଆଉ ବେଶୀ କିଛି ଦରକାର। ଏଇଭଳି ଭାବରେ ଭଗବାନ ଛଳନା କଲେ, ବଳି ମହାରାଜ ଶୁଣିକି ହସିଲେ, କହିଲେ ଦେଖ ତୁମେ କେତେ ସୁନ୍ଦର କଥା କହୁଛ, କେତେ ବହୁତ ବୁଦ୍ଧିମାନ ଭଳି କଥା କହୁଛ, କିନ୍ତୁ ପ୍ରକୃତରେ ତୁମ ବାଳ ସୁଲଭ ଯାଇନାହିଁ, ଏ ଛୋଟ ଛୋଟ ପାଦରେ ତିନି ପାଦ ଭୂମି ନେଇକିରି କ'ଣ କରିବ, ବାଲି ଘରେ ଖେଳିବ। ଏଇଭଳି ଭାବରେ ଯେତେବେଳେ କହିଲେ, ଭଗବାନ କହୁଛନ୍ତି ନା ମୁଁ ବ୍ରାହ୍ମଣ, ମୋର ବେଶୀ ଦରକାର ନାହିଁ। ଯେଉଁମାନେ ଲୋଭୀ ବ୍ୟକ୍ତି ତାଙ୍କୁ ନବବର୍ଷଣ ସମେତେଣ ସପ୍ତଦୀପଙ୍କର ଛୟା, ପ୍ରତିଦ୍ୱୀପରେ 9 ବର୍ଷ ରହିଛି, ଆମେ ରହିଛେ ଜମ୍ବୁଦ୍ୱୀପରେ ରହିଛେ, ଭାରତବର୍ଷରେ ରହିଛେ, ପ୍ରତିଦ୍ୱୀପରେ 9 ବର୍ଷ ରହିଛି, ଏଇଭଳି ଭାବରେ 7 ଦ୍ୱୀପ ରହିଛି, ସାତଟି ଦୀପ ନବବର୍ଷ ସହିତ ସାତଟି ଦୀପକୁ ଦେଲେ ମଧ୍ୟ ଯେଉଁମାନେ ଲୋଭୀ ବ୍ୟକ୍ତି ସେମାନେ ସନ୍ତୁଷ୍ଟ ହେବେ ନାହିଁ। କିନ୍ତୁ ମୋର କୌଣସି ଲୋଭ ନାହିଁ, ମୁଁ ଏତିକି ସନ୍ତୁଷ୍ଟ। ଏଇଭଳି ଭାବରେ କହିଲେ ବଳି ମହାରାଜ କହୁଛନ୍ତି ହଁ ଠିକ୍ ଅଛି, ସେତିକି ନିହତ ହେବେ। ଯେତେବେଳେ ଦେବା ପାଇଁ ବସୁଛନ୍ତି, ତାଙ୍କର ଗୁରୁ ଆସି ପହଞ୍ଚି କହିଲେ ଶୁକ୍ରାଚାର୍ଯ୍ୟ କହିଲେ ବୈରଚନ ବୀରଚନଙ୍କ ପୁତ୍ର, ତମ ପିତାଙ୍କୁ ଯେଉଁଭଳି ଭାବରେ ଦେବତାମାନେ ଠକିଥିଲେ, ବର୍ତ୍ତମାନ ତମକୁ ଇଏ ଠକିବା ପାଇଁ ଆସି, ଇଏ ହେଉଛନ୍ତି ସାମାନ୍ୟ ବ୍ୟକ୍ତି ନୁହନ୍ତି, ସାମାନ୍ୟ ଭିକ୍ଷୁକ ନୁହନ୍ତି, ଇଏ ହେଉଛନ୍ତି ସ୍ୱୟଂ ବିଷ୍ଣୁ, ବିଷ୍ଣୁ ରବ୍ୟ ଏସ ବୈରସନ ସାକ୍ଷାତ ବିଷ୍ଣୁ ରବ୍ୟ କଶ୍ୟପି କଶ୍ୟପ ଅଦିତି ଜାତ କ'ଣ ଇଏ ସାଙ୍ଗେ ସାଙ୍ଗେ ତାଙ୍କର ଆବିର୍ଭାବ ହେଇଛନ୍ତି, କଶ୍ୟପ ଅଦିତିଙ୍କ ପୁତ୍ର ରୂପେ ଆସିଛନ୍ତି ଏବଂ ତମଠାରୁ ଛଡ଼ନା କରି ନେଇଯିବେ ସ୍ୱୟଂ ଭଗବାନ। ତମେ ଦୁଇ ପାଦ ଭୂମି, ତିନି ପାଦ ଭୂମି କ'ଣ ଦୁଇ ପାଦ ଦେଇପାରିବ ନାହିଁ, ତାଙ୍କ ବିରାଟ ବିରାଟ ପାଦ ବାହାର କରିବେ, ଦୁଇ ପାଦରେ ସବୁକିଛି ନେଇଯିବେ, ତମେ ତିନି ପାଦ ଭୂମି ଦେଇପାରିବ ନାହିଁ, ତମେ ନର୍କକୁ ଯିବ। ଏଇଭଳି ଭାବରେ ଘଟଣା ସବୁ ରହିଛି, ଆମେ ସେଠୁ ଆଲୋଚନା କରିବା ନାହିଁ। କିନ୍ତୁ ବଳି ମହାରାଜ ଅସୁର କୋଳରେ ହେଲେ ମଧ୍ୟ ଶିଖିଲେ ନା, ମୁଁ ପ୍ରତିଜ୍ଞା କରିଦେଇଛି, ଗୁରୁଙ୍କୁ ତ୍ୟାଗ କରିଦେଲେ ପଛକେ ନିଜ ପ୍ରତିଜ୍ଞାକୁ ତ୍ୟାଗ କଲେ ନାହିଁ ଏଭଳି ମହାରାଜ। ଏଥିପାଇଁ ଜଣେ ମହାଜନରେ ପରିଣତ ହୋଇଗଲେ, ଗୁରୁଙ୍କୁ ତ୍ୟାଗ କରିଦେଲେ, ସେ ଗୁରୁ ନ ସତ୍ସାତ ସେ ଗୁରୁ ନୁହନ୍ତି, ଗୁରୁଙ୍କୁ ତ୍ୟାଗ କରିଦେଲେ। ପ୍ରଭୁପାଦ ମହାରାଜ ତାଙ୍କ ଭାଷରେ କହିଛନ୍ତି, ଯଦି ଭଗବାନ ଯଦି ଛଳନା ନ କରି ମଧ୍ୟ ସିଧାସଳଖ ଆସି କହିଥାନ୍ତେ ଯେ ବଳି ମୋର ତମ ତିନି ଭୁବନ ମୋତେ ଦେଇଦିଅ, ବଳି ମହାରାଜ ଦେଇଦେଇଥାନ୍ତେ। କିନ୍ତୁ ଭଗବାନ ତାଙ୍କ ଭକ୍ତମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରନ୍ତି, ଖେଳାଖେଳି କରନ୍ତି, ତେଣୁ ଭକ୍ତ ମଧ୍ୟ ସେଇ ଭଗବାନଙ୍କ ଭାବକୁ ଆସ୍ୱାଦନ କରନ୍ତି। ଭାଗବତରେ ଶ୍ଳୋକଟି ଅଛନ୍ତି, ଅଷ୍ଟମ ସ୍କନ୍ଧ, ଭଗବାନ ବାନ୍ଧିଦେଲେ ତାଙ୍କୁ, ବଳି ମହାରାଜଙ୍କୁ ତିନି ପାଦ ଭୂମି ଗୁରୁଙ୍କର କଥା ନ ମାନିକି ଦେଲେ, ତେଣୁ ଭଗବାନ ବିରାଟ ରୂପ ଧାରଣ କଲେ, ବିଶ୍ୱରୂପ ଧାରଣ କରିକି ଦୁଇ ପାଦରେ ତାଙ୍କର ତିନି ଭୁବନକୁ ନେଇଗଲେ। ତିନି ଭୁବନକୁ ନେଇଗଲା ପରେ ଭଗବାନ ସେ ତାଙ୍କର ସିଂହାସନରେ ବସିକରି ତାଙ୍କର ଇଚ୍ଛାରେ ଗରୁଡ଼ ଆସିକରି ବଳି ମହାରାଜଙ୍କୁ ବାନ୍ଧି ପକାଇଲେ, ନାଗପାସରେ ଯୁବରଣ ପାସରେ ବାନ୍ଧି ପକାଇଲେ, ଏ ନାଗପାସ ସେଇଟା ବାନ୍ଧି ପକାଇଲେ। ଦେବତାମାନେ ସବୁ ହାହାକାର କରୁଛନ୍ତି, ଅସୁରମାନେ ସବୁ ହାହାକାର କରୁଛନ୍ତି, ବ୍ରହ୍ମା ଆଦି ଦେବତାମାନେ ସବୁ ପ୍ରାର୍ଥନା କରୁଛନ୍ତି, ବହୁ ୟାଙ୍କୁ କ'ଣ ବାନ୍ଧୁଛନ୍ତି, ଇଏ କ'ଣ ବନ୍ଧା ହେବାର ଯୋଗ୍ୟ, ଯିଏ ଆପଣଙ୍କୁ ପତ୍ର ପୁଷ୍ପ ଟିକେ ଦେଇଦେଉଛନ୍ତି ଆପଣ ତାଙ୍କ ମଧ୍ୟ ବିକ୍ରି ହେଇଯାଆନ୍ତି, ଇଏ ସବୁକିଛି ଦେଇଦେଲେ ତାଙ୍କୁ କ'ଣ ବାନ୍ଧିବା କଥା, ପ୍ରଭୁ ଶୀଘ୍ର ଆଗକୁ ଖୋଲନ୍ତୁ, ଏଇଭଳି ଭାବରେ କହୁଛନ୍ତି। ତେଣୁ ଭଗବାନ ତାଙ୍କ ସହିତ ଭାବର ତାଙ୍କର ପ୍ରେମର ଆଦାନ ପ୍ରଦାନ ହେଉଛି। ବହୁତ ସୁନ୍ଦର ଶ୍ଳୋକଟି କହିଛନ୍ତି ଅଷ୍ଟମ ସ୍କନ୍ଧରେ, ଏ ଶ୍ଳୋକଟି ଅଛନ୍ତି, ଯଦି ଉତ୍ତମ ଶ୍ଳୋକ ଭଗବାନ ମମେରିତମ୍ ବଚୋ ବେଲିକଂ ସୁରବର୍ଯ୍ୟ ମନ୍ୟତେ କରୋମି ରୂତମ୍ ତନ୍ନ ଭବେତ୍ ପ୍ରଡମ୍ବନମ୍ ପଦଂ ତୃତୀୟଂ କୁରୁଷି ସ୍ମେ ନିଜମ୍। ପ୍ରଭୁ ଯଦି ଉତ୍ତମ, ଆପଣ ହେଉଛନ୍ତି ଉତ୍ତମ ଶ୍ଳୋକ, ଆପଣ ଯାହା କଲେ ମଧ୍ୟ ଆପଣ ପୂଜିତ ହେବେ, ଆପଣ ନିନ୍ଦିତ ହେବେ ନାହିଁ, ଆପଣ ଥଟା କ'ଣ ଆପଣ ଛଳନା କରନ୍ତୁ, ଚୋରି କରନ୍ତୁ, ଯାହା କରନ୍ତୁ, କିନ୍ତୁ ଆପଣ ଉତ୍ତମ ଶ୍ଳୋକ, ଆପଣଙ୍କ ଯଶ ସବୁବେଳେ ଗାନ ହେବ। ଯଦି ଉତ୍ତମ ଶ୍ଳୋକ ଭଗବାନ ମମେରିତମ୍, ପ୍ରଭୁ ମୁଁ ଯେଉଁ ଇରିତମ୍ ବା ମୁଁ ଯେଉଁ କହିଥିଲି କଥା ଆପଣ ଦେଇଥିଲି ତିନି ପାଦ ଭୂମି ଦେବି ବୋଲି, ବଚ ବେଳିକ ସୁରବର୍ଯ୍ୟ ମନ୍ୟତେ, ପ୍ରଭୁ ହେ ସୁରଶ୍ରେଷ୍ଠ, ଆପଣ ଯଦି ଭାବୁଛନ୍ତି ମୋ କଥାଟା ମିଥ୍ୟା ହେଇଗଲା, ବଚ ବେଳିକମ୍ ହେଇଗଲା, କିନ୍ତୁ କରମି ରୁତମ୍ ମୁଁ ସେଇଟାକୁ ସତ୍ୟରେ ପରିଣତ କରିବି, ତ ନ ଭାବେ ପ୍ରଲମ୍ବନମ୍ ସେଇଟା ମୋର ମିଥ୍ୟା ହେବ ନାହିଁ। ନା କେମିତି କରିବ, ମୁଁ ତ ସମସ୍ତ ସବୁକିଛି ନେଇଗଲି ତୁମର, ଆଉ କେଉଁଠି ଅଛି ତୁମର ଜାଗା ଅଛି ଗଛ କୁଛ କେଉଁଠି ଦେବ ଯେ, ନା ପଦମ ତୃତୀୟଙ୍କୁ ସିଷ୍ଣିମେ ନିଜମ୍, ପ୍ରଭୁ ଆପଣ ତୃତୀୟ ପାଦକୁ ମୋର ମସ୍ତକରେ ସ୍ଥାପନ କରନ୍ତୁ। ମସ୍ତକ ସବୁ ଦେଇଦେଇଥିଲେ କିନ୍ତୁ ନିଜକୁ ଦେଇନଥିଲେ, ସେଥିପାଇଁ ସେ ମହାଜନରେ ପରିଣତ ହୋଇଗଲେ। ସର୍ବାତ୍ମ ସ୍ଥାପନ ସବୁକିଛି ପ୍ରଧାନ କଟିଲେ ଭଗବାନଙ୍କୁ, ଇଏ ହେଉଛି ଭକ୍ତିର ନବମ ଅଙ୍ଗ ହେଉଛି ଏଇଟା, ଆତ୍ମସମର୍ପଣ, ଆତ୍ମସମର୍ପଣ କରିଦେଲେ। ଆଚାର୍ଯ୍ୟମାନେ ସିଦ୍ଧ ସ୍ୱାମୀ କହୁଛନ୍ତି ଟୀକାରେ, ଯଦି ଭଗବାନ କହିବେ ତୁମର ତିନି ଲୋକ ତିନି ଭୁବନ ମୋର ଦୁଇ ପାଦ ରହିଗଲା, ଆଉ ତୁମର ଛୋଟିଆ ମସ୍ତକ ମୋ ଗୋଟିଏ ପାଦ ରହିପାରିବ, ନା କାହିଁକି ରହିପାରିବନି ପ୍ରଭୁ, ଆପଣ ତ ସବୁ ଜାଣନ୍ତି କେମିତି, ନା ଶ୍ଳୋକ ଭାଷ୍ୟରେ କହୁଛନ୍ତି ଯେ କେଉଁ ନମ୍ବର ଶ୍ଳୋକ ଏଇଟା, ବାଇଶ ଦୁଇରେ, ବାଇଶ ଦୁଇରେ ସେ କହୁଛନ୍ତି, କ'ଣ ବିତାଦପି ସେ ନିଜ ତୃତୀୟ ପଦ ଗୃହ ବିତାଦପି ବିତ୍ତବତୁ ଅଧିକତ୍ୱ ଆଗତି ଭାବ ଜଣେ ଧନୀ ବ୍ୟକ୍ତିର ତାହାର ଯେତେ ଧନ ରହିଛି ତାହାର ମସ୍ତକର ମୂଲ୍ୟ ସେ ଧନର ଦୁଇଗୁଣ ତେଣୁ ଆପଣ ଦୁଇ ପାହାଦ ମୋର ଧନରେ ସ୍ଥାପନ କଲେ ମୋର ଭୂମିରେ ସ୍ଥାପନ କଲେ ମୋର ମସ୍ତକରେ ପାହାଦ ରଖିବା ପାଇଁ ଆମର ଚାରି ପାହାଦ ଦରକାର ଆପଣ ତିନି ପାହାଦ ଲାଗିଥିଲେ ଆହୁରି ମୁଁ ଛଅ ପାହାଦ ଦେଉଛି ଆପଣ ନିଅନ୍ତୁ ଆପଣ ଯେତେବେଳେ ଭଗବାନ ଭକ୍ତ ଭିତରେ ଆଲୋଚନା ହୁଏ ତର୍କ ହୁଏ ବା କମ୍ପିଟିସନ ହୁଏ ଭକ୍ତ ଜିତିଯାଆନ୍ତି ଭଗବାନ ହାରିଯାଆନ୍ତି ତେଣୁ ଏଇଭଳି ଭାବରେ ଆଚାର୍ଯ୍ୟମାନେ ଟୀକା କହିଛନ୍ତି ସବୁ ତିନି ଭୁବନକୁ ତୁଚ୍ଛ କରି ଦେଇଦେଲେ ଏବଂ ଶୁକ୍ରାଚାର୍ଯ୍ୟ ବହୁତ ଶାସ୍ତ୍ର ଉଦ୍ଧାର କରି କଥା କହିଥିଲେ ଯେ ମନଭଟା କଥା କହିନଥିଲେ ଶାସ୍ତ୍ର ଉଦ୍ଧାର କରି କହିଥିଲେ ବିତ୍ତ ଯେଉଁ ଦିଆଯିବ ବିତ୍ତ ଦେବାର ରହିଛି ନିୟମ ରହିଛି ପାଞ୍ଚ ଭାଗ କରିକି ଦେବ ଗୋଟିଏ ଭାଗ ଦେବ ସବୁଯାକ ଦେବ ନାହିଁ ଏଇଭଳି ଭାବରେ ସବୁ ରହିଛି ପଞ୍ଚଦା ବିତ୍ତମ ଏହା ମୃତତେ ମୋଦତେ ପାଞ୍ଚ ଭାଗ କରିକି ଯଦି ଦିଆଯିବ ଗୋଟିଏ ଭାଗ ଦିଆଯିବ ଦାନ କରାଯିବ ତାହେଲେ ଏହି ଜନ୍ମରେ ଏବଂ ପର ଜନ୍ମରେ ସେ ଆନନ୍ଦରେ ରହିବ ଏଇଭଳି ଭାବରେ ଶାସ୍ତ୍ର ଉଦ୍ଧାର କରି ବହୁତ କଥା କହିଥିଲେ କିନ୍ତୁ ବଳି ମହାରାଜ ତାଙ୍କୁ ତ୍ୟାଗ କରିଦେଇଥିଲେ ଗୁରୁଙ୍କୁ ତ୍ୟାଗ କରିଦେଇଥିଲେ ତେଣୁ ସେ ମହାଜନରେ ପରିଣତ ହୋଇଗଲେ ତେଣୁ ଯେଉଁମାନେ ଭକ୍ତ ଶ୍ରେଷ୍ଠ ଯେଉଁମାନେ ସେମାନଙ୍କ ପାଇଁ ଏ ଧନର କିଛି ମୂଲ୍ୟ ନଥାଏ ତେଣୁ ଯାହା ବି ହଉ ଏଠି ଆମର କଥା ଆସିଲା ପ୍ରଭୁ ବୋଲି ସମ୍ବୋଧନ କରୁଛନ୍ତି ଇଏ ମଧ୍ୟ ସେଇଭଳି ଭାବରେ ପରୀକ୍ଷିତ ମହାରାଜ ମଧ୍ୟ ସେଇଭଳି ଭାବ ତାଙ୍କୁ ଯଦି ଧନ ଆସିଲେ ଯଦି ଭଗବାନ ମାଗିବା ଦରକାର ସବୁକିଛି ଧନ ହେଉଛି ଭଗବାନଙ୍କର ଭକ୍ତାରାମ ଜଗତ ପ୍ରସାଦ ସର୍ବଲୋକ ମହେଶ୍ୱରମ୍ ସମସ୍ତ କିଛି ମାଲିକ ହେଉଛନ୍ତି ସିଏ ଏହି ଭାବରେ ଭକ୍ତମାନେ ଏହି ଭାବରେ ଭଗବାନଙ୍କ ଆରାଧନା କରନ୍ତି ତେଣୁ ପରୀକ୍ଷିତ ମହାରାଜ ମଧ୍ୟ ସେଇଭଳି ଭାବରେ ସମର୍ଥ ରହିଛି ସେଇଥିପାଇଁ ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦରେ ତାଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରୁଛନ୍ତି ସୁଖଦେବ ଗୋସ୍ୱାମୀ ଗୁରୁ ପରୀକ୍ଷିତ ମହାରାଜ ଶିଷ୍ୟ କିନ୍ତୁ ଗୁରୁ ଶିଷ୍ୟଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଭୁ ଆମେ ଦେଖୁଛେ ପ୍ରଭୁପାଦ ମହାରାଜ ଏବଂ ଗୁରୁମାନେ ମଧ୍ୟ ତାଙ୍କ ଶିଷ୍ୟମାନଙ୍କୁ ଯେତେବେଳେ ଚିଠି ଲେଖନ୍ତି ବା ସମ୍ବୋଧନ କରନ୍ତି ସେତେବେଳେ ୟୋର ସର୍ଭାଣ୍ଟ ବି ଲେଖନ୍ତି ଏ ତାଙ୍କର ଖାଲି କହିବା ପାଇଁ ଦେଖନ୍ତି ତା ନୁହେଁ ତାଙ୍କର ଭାବ ହେଉଛି ଏଇଟା ଆମେ ହେଉଛେ ତାଙ୍କର ଦାସ ଦାସ ଦାସାନୁ ଦାସ ତେଣୁ ସାଧାରଣତଃ ଯେଉଁମାନେ ଟିକିଏ କିଛି ଜ୍ଞାନ ପ୍ରାପ୍ତ ହୋଇଯାଇଛନ୍ତି ସେ ନିଜକୁ ବହୁତ ବଡ଼ ତାଙ୍କର ଜ୍ଞାନୀ ବୋଲି ଭାବିକରି ଶିଷ୍ୟକୁ କ'ଣ ଇଏ କରିବେ ଏଇଭଳି ଭାବରେ କିନ୍ତୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଭୁ ଦିନେ ଦିନେ ସ୍ୱର୍ଣ୍ଣ ଭାରଣ ଅଷ୍ଟଉଷ ସୃଜନ୍ତି ପ୍ରଭୁ ଅଷ୍ଟଭାର ସୁନା ଆମେ ଗୋଟେ କାନ୍ଧରେ ଦୁଇ ଭାର ସୁନା ନେଇପାରିବା ଦୁଇ ଭାର ନେଇପାରିବା ଗୋଟେ କାନ୍ଧରେ ସେଥିପାଇଁ ଯେଉଁ ରହିଛନ୍ତି ଦୁଇଟି ଭାର ରହିଛି ଗୋଟେ ପଟେ ଆର ପଟେ ଦୁଇଟି ରହିଛି ଦୁଇ ଭାର ତେଣୁ ଏଇଠି ଚାରି ଭାରରେ ଅଷ୍ଟଭାର ହେବ ଯାହାକି ହେଉ ଇଏ ହେଉଛି 78 କେଜି ସୁନା 78 କେଜି ସୁନା ଦିନେ ଦିନେ ସ୍ୱର୍ଣ୍ଣ ଭାର ଅଷ୍ଟଉଷ ସୃଜନ୍ତି ପ୍ରଭୁ ସେ ମଣି ଯେତେବେଳେ ପୂଜିତ ହେବେ ଏଇ ମଣିର ଏତେ କ୍ଷମତା ରହିଛି ଖାଲି ଅଷ୍ଟଭାର ସୁବର୍ଣ୍ଣ ଦେବ ସେତିକି ନୁହଁ ସୃଜନ୍ତି ପ୍ରଭୁ ଦୁର୍ଭିକ୍ଷା ମାରି ଅରିଷ୍ଠାନି ଦୁର୍ଭିକ୍ଷ ମଧ୍ୟ ରହିବ ନାହିଁ କଳିଯୁଗ ବିଷୟରେ ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କଳିଯୁଗ ଯେତେ ବଢି ବଢିକା ଯିବ ସେତେ ଏଇ ଅବସ୍ଥା ଆସିବ ସବୁ ଦୁର୍ଭିକ୍ଷ ଆସିଯିବ ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଦୁର୍ଭିକ୍ଷ କରପୀଡ଼ିତ ସେମାନେ ଘର ତ୍ୟାଗ କରିକି ଆସିକରି ଯା ଆସିଛନ୍ତି ଗିରିକାନନ ଗିରିକାନନରେ ସବୁ ଆଶ୍ରୟ ନେବେ କାରଣ ଏକରେ ପ୍ରଭୁପାଦ ମହାରାଜ କହନ୍ତି ଦୁର୍ଭିକ୍ଷ ଅର୍ଥ ଆମର ଗୋଟେ ରହିଛି ଆମେ ପଢ଼ୁଥିଲୁ ନଅଙ୍କ ଦୁର୍ଭିକ୍ଷ ବୋଲି ଗୋଟେ ଥିଲା ଦୁର୍ଭିକ୍ଷର ଅର୍ଥ ହେଉଛି ଏଭଳି ଏକ ପରିସ୍ଥିତି ଆସିବ ଯେଉଁଠି ଭିକ୍ଷା ମାଗିଲେ ମଧ୍ୟ ମିଳିବ ନାହିଁ ଦୁର୍ଭିକ୍ଷ ତେଣୁ ସେଇଟା ଦୁର୍ଭିକ୍ଷ ବୋଲି କୁହାଯାଏ ଭିକ୍ଷା ମାଗିଲେ ମଧ୍ୟ କାହା ପାଖରେ ତ ନାହିଁ କ'ଣ ଭିକ୍ଷା ଦେବେ ଏ ଦୁର୍ଭିକ୍ଷ ତେଣୁ ସୁଭିକ୍ଷ ଆର ବିପରୀତ ଶବ୍ଦ ହେଉଛି ସୁଭିକ୍ଷ ଏଭଳି ଭାବରେ ଧନଧାନ ସବୁ ରହିଛି ସେଠି ସୁଭିକ୍ଷ ଜଣେ ଭିକ୍ଷା କଲା ମାନେ ସବୁ ପ୍ରାପ୍ତ ହୋଇଯିବ ଭିକ୍ଷା ମାଗିଲେ ସବୁ ଦେଇଦେବେ ତେଣୁ ଦୁର୍ଭିକ୍ଷ ଯେଉଁଠି ଏଇଠି ରହିଥିବ ସେଠି ଦୁର୍ଭିକ୍ଷ ରହିବ ନାହିଁ ଦୁର୍ଭିକ୍ଷ ହେବ ନାହିଁ ଏବଂ ମହାରୀ ମହାରୀ ଶବ୍ଦର ଅର୍ଥ ହେଉଛି ଏ ଯେଉଁ ମହାମାରୀ ବର୍ତ୍ତମାନ ଯେମିତି କରୋନା ଗୋଟେ ମହାମାରୀ ସେଇଭଳି ଭାବରେ ମାରି ହେବ ନାହିଁ ସେଠି ପୂଜିତ ଯେଉଁଠି ହେଉଛି ସେ ସ୍ଥାନରେ ଏସବୁ ହେବ ନାହିଁ ଦୁର୍ଭିକ୍ଷ ମାରି ଅରିଷ୍ଠାନି ଅରିଷ୍ଠାନି କରି ଶତ୍ରୁମାନେ ଶତ୍ରୁମାନଙ୍କର କୌଣସି ରହିବ ନାହିଁ, ପ୍ରଭାବ ସେଠି ରହିବ ନାହିଁ ଶତ୍ରୁମାନଙ୍କର। ଦୁର୍ଭିକ୍ଷ ମାରି ଅରିଷ୍ଠାନୀ ସର୍ପ, ଆମେ ଏଠି ଗୋଟେ ଥର କଥା କହୁଥିଲେ ଗୋଟେ ସର୍ପ ଆସି ପହଞ୍ଚିଗଲା, ସମସ୍ତେ ବ୍ୟସ୍ତ ହେଇଗଲେ, ସବୁ ଡେଇଁ ପଡ଼ିଲେ, ସବୁ ହେଲା ସବୁ ହେଲା, ସର୍ପ ଆସିବ ନାହିଁ ସେଠି। ସର୍ପ ଆଦି ଆଦି କହିଲେ ମନସ୍ତାପ ରହିବ ନାହିଁ, ଏଇ ମନସ୍ତାପ ପାଇଁକି ବହୁତ ପ୍ରକାର ବ୍ଲଡ଼ ପ୍ରେସର ଇତ୍ୟାଦି, ହାଇ ବ୍ଲଡ଼ ପ୍ରେସର, ଲୋ ବ୍ଲଡ଼ ପ୍ରେସର ଇତ୍ୟାଦି ହେଇକିରି ହାର୍ଟ ଆଟାକ୍ ହେଇଯାଉଛି, ଲୋକମାନେ ମୃତ୍ୟୁବରଣ କରୁଛନ୍ତି। ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି, ଭାଗବତ ନବମସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ ରାମଚନ୍ଦ୍ରଙ୍କର ସାମ୍ରାଜ୍ୟ ଏଭଳି ଥିଲା ଲୋକମାନଙ୍କର କୌଣସି ମନସ୍ତାପ ନଥିଲା, ନାଧି ବ୍ୟାଧି ଜରା ଗ୍ଲାନି ଦୁଃଖ ଶୋକ ଭୟକ୍ଳମା ମୃତ୍ୟୁଶ୍ଚ ଅନିଶ୍ଚିତା ନାସି ରାମେ ରାଜନ୍ୟ ଅଧ୍ୟକ୍ଷ ଯେ। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଯେତେବେଳେ କହୁଛନ୍ତି ଭଗବାନ ରାମଚନ୍ଦ୍ରଙ୍କୁ ସେ ବର୍ଣ୍ଣନା କରୁଛନ୍ତି, ଏତେ ଆନନ୍ଦିତ ହେଇଯାଉଛନ୍ତି, ପରୀକ୍ଷିତ ମହାରାଜଙ୍କୁ ରାଜନ ସନ୍ତ ବୋଲି ସମ୍ବୋଧିତ କରୁଛନ୍ତି। ପରୀକ୍ଷିତ ମହାରାଜ ଯେତେବେଳେ ଭଗବାନ ରାମଚନ୍ଦ୍ର କଥା ଶୁଣୁଛନ୍ତି, ସିଏ ମଧ୍ୟ ବହୁତ ଶୋଭିତ ହେଉଛନ୍ତି, ବହୁତ ଆନନ୍ଦିତ ହେଇଯାଉଛନ୍ତି, ଇଏ ଆମର ଶୋଭା। ତେଣୁ ଇଏ କହୁଛନ୍ତି ସେହି ଭଗବାନ ରାମଚନ୍ଦ୍ରଙ୍କ ବିଷୟ ଲୀଳାରେ, ରାମଚନ୍ଦ୍ର ରାଜ୍ୟରେ କୌଣସି ନାଧି ନଥିଲା, କୌଣସି ଆଧି ନଥିଲା, କୌଣସି ମନସ୍ତାପକାର ନଥିଲା, ବ୍ୟାଧି ମଧ୍ୟ ନଥିଲା, ବାର୍ଦ୍ଧକ୍ୟ ନଥିଲା, ଗ୍ଲାନି ନଥିଲା, ଜରା ଏସବୁ କୌଣସି ନଥିଲା, ଏମିତିକି ନାଧି ବ୍ୟାଧି ଜରା ଗ୍ଲାନି ଦୁଃଖ ଶୋକ ଭୟ କ୍ଳମା ଦୁଃଖ ନଥିଲା, ଶୋକ ନଥିଲା, ଭୟ ନଥିଲା, କ୍ଳାନ୍ତି ନଥିଲା ମଧ୍ୟ, ଏବଂ ମୃତ୍ୟୁଶ୍ଚ ଅନିଚ୍ଛତା ନା ଆସି ଯେଉଁମାନେ ଚାହୁଁନଥିଲେ ମୃତ୍ୟୁବରଣ କରିବା ପାଇଁ ସେମାନଙ୍କ ମୃତ୍ୟୁ ହେଉନଥିଲା। ରାମ ରାଜ୍ୟରେ ରାମ ରାଜନ ଅଧ୍ୟକ୍ଷ ଯେ, ହେ ରାଜନ ରାମ ଅଧ୍ୟକ୍ଷ ଯେ, ଭଗବାନ ଯେ ରାଜା ହେଉଥିଲେ ଏଇଭଳି ଭାବରେ ପ୍ରଜାମାନେ ରହୁଥିଲେ। ତେଣୁ ଏଠି ମଧ୍ୟ ଏ ଯେଉଁ ମଣି ଯେଉଁ ରହିଛି ସେଠି ସର୍ପ ଆସିବ ନାହିଁ, ଆଧି ମନସ୍ତାପ ରହିବ ନାହିଁ, ବ୍ୟାଧି ମଧ୍ୟ ରହିବ ନାହିଁ, ବିଶେଷ ଭାବରେ ଆଧି ବା ରୋଗ, ରୋଗ ଯେତେବେଳେ ପ୍ରକାଶ ପାଏ ସେଇଟା ବ୍ୟାଧି ବୋଲି କୁହାଯାଏ, ଆଉ ଯେତେବେଳେ ଭିତରେ ରହିଥାଏ ସେଇଟା ଆଧି ବୋଲି କୁହାଯାଏ, ଆଧି ବ୍ୟାଧି ଦୁଇଟି ଜିନିଷ ରହିଛି। ତେଣୁ ଆଧି ମଧ୍ୟ ଗୋଟେ ଏଇସବୁ କ'ଣ ଆଧି ଆଧ୍ୟାତ୍ମିକ ତାପ, ଆଧି ବ୍ୟାଧି ବିଭିନ୍ନ ପ୍ରକାର ରହିଛି, ସେଠି ରହିବ ନାହିଁ, ଏବଂ ଅଶୁଭ ବସ୍ତୁ ମଧ୍ୟ ରହିବ ନାହିଁ। ବହୁତ ପ୍ରକାର ବହୁତ ଜଗତକୁ ଅଶୁଭ ବୋଲି କୁହାଯାଇଛି, ଯେଉଁମାନେ ଭଗବତ ଗୀତା ନବମଧ୍ୟାୟ ଭଗବାନ କହୁଛନ୍ତି, ଅଶ୍ରଦ୍ଧାନା ପୁରୁଷା ଧର୍ମଶ୍ୟାସ ପରନ୍ତପ ଅପ୍ରାପ ମାଂ ନିବର୍ତ୍ତନ୍ତି ମୃତ୍ୟୁ ସଂସାର ରତ୍ମନି। ଏ ଭୌତିକ ଜଗତରେ ବହୁତ ପ୍ରକାର ଅଶୁଭ ବସ୍ତୁ ରହିଛି ଏବଂ ଜନ୍ମ ମୃତ୍ୟୁ ଜରାବ୍ୟାଧି ଏସବୁ ରହିଛି, କିନ୍ତୁ ଯେଉଁମାନେ ଭଗବାନ ପ୍ରତି ଶ୍ରଦ୍ଧା ଯେଉଁମାନଙ୍କ ନାହିଁ, ଅଶ୍ରଦ୍ଧାନା ପୁରୁଷା ଧର୍ମଶ୍ୟାସ ପରନ୍ତପ ଏଇ ଭକ୍ତିକୁ ଆଚରଣ କରୁନାହାନ୍ତି, ଅପ୍ରାପ ମାଂ ନିବର୍ତ୍ତନ୍ତି ଭଗବାନ ପ୍ରାପ୍ତ ନ ହୋଇକରି ସେମାନେ ଏଇ ଅଶୁଭ ଜଗତକୁ ଆସିବେ। ବିଭିନ୍ନ ପ୍ରକାର ଅଶୁଭ ରହିଛି ଭୌତିକ ଜଗତରେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଇତ୍ୟାଦି, ତେଣୁ ଯେଉଁଠି ଏ ମଣି ପୂଜିତ ହେବେ ସେଠି କୌଣସି ଅଶୁଭ ରହିବ ନାହିଁ। ଦେଖନ୍ତୁ ଏତିକି ଆର ଗୁଣ ସବୁ ରହିଛି, ଆମେ ଖାଲି 78 କେଜି ସୁନା କଥା କହୁଛେ, 78 କେଜି ସୁନା ପାଇବା ସାଙ୍ଗେ ସାଙ୍ଗେ ଜଣେ ସର୍ପ ଆସି ଦର୍ଶନ କଲେ ତାର ମୂଲ୍ୟ କ'ଣ? 78 କେଜି ସୁନା ପାଇଲେ ମଧ୍ୟ ସବୁ ପ୍ରକାର ସୁରକ୍ଷା ରହିଥିଲା, କୌଣସି ଶତ୍ରୁ ଆକ୍ରମଣ କରିପାରିବେ ନାହିଁ, ସେମାନେ ଆପଣ ପାଇବେ ସାଙ୍ଗେ ସାଙ୍ଗେ ଲୋକ ନେଇଯିବେ ତାକୁ ଆସିକରି, ଆଉ ଲାଭ କ'ଣ ହେବ ନା? ଏସବୁ ମଧ୍ୟ ରହିଛି, ଦୁର୍ଭିକ୍ଷ ହେବ ନାହିଁ, ମାରିବା ଏଇ ଯେଉଁ ମହାମାରୀ ଇତ୍ୟାଦି ରହିବ ନାହିଁ, କୌଣସି ଶତ୍ରୁମାନେ ରହିବେ ନାହିଁ, ଶ୍ରୀ ଶ୍ରୀ ସୀତାରାମ ଲୋକ ହନୁମାନ ଯେଉଁ କି, ଏବଂ ସର୍ପ ଦର୍ଶନ କରିବ ନାହିଁ, ସର୍ପ ତ ଆସିବ ନାହିଁ, ଦର୍ଶନ କରିବା କଥା କେଉଁଠି ଉଠୁଛି, ଆଉ କୌଣସି ମନସ୍ତାପ ରହିବ ନାହିଁ, ବହୁତ ପ୍ରକାର ତୁମକୁ ଦିଆଯିବ, କୋଟିଏ ସ୍ୱର୍ଣ୍ଣ ମୁଦ୍ରା ଦିଆଯିବ, କହିବେ ତୁମେ ବର୍ତ୍ତମାନ ଆଜି ମୃତ୍ୟୁ ହେବ, ଏଇଭଳି ଭାବେ ଯଦି କୁହାଯିବ କ'ଣ ସେ କୋଟିଏ ସ୍ୱର୍ଣ୍ଣ ମୁଦ୍ରା ନେଇ କ'ଣ ସେ କରିବ? ଠିକ ପ୍ରଭୁ, ଏ କୋଟିଏ ସ୍ୱର୍ଣ୍ଣ ମୁଦ୍ରା ନେଇଯାଉ, ମୋତେ ମୋର ଜୀବନଟା ପ୍ରଦାନ କରନ୍ତୁ, ଏଇଭଳି ଭାବେ ସେ କହିବ। ଏଠି କୁହାଯାଉଛି ନାଧି ବ୍ୟାଧି ଅଶୁଭ, କୌଣସି ଅଶୁଭ ବସ୍ତୁ ରହିବ ନାହିଁ ସେଠି, ଖାଲି ଯେ ଧନ ମିଳିବ ତା ନୁହେଁ, ଏସବୁ ମଧ୍ୟ ତାର ଆନୁଷଙ୍ଗିକ ଫଳ ଅଛି ସବୁ, କିନ୍ତୁ ନ ସନ୍ତି ମାଇନସ୍ତତ୍ର, ଖାଲି ସେତିକି ନୁହଁ, କୌଣସି ମାୟାବୀ ବ୍ୟକ୍ତି ମଧ୍ୟ ସେଠି ପହଞ୍ଚି ପାରିବ ନାହିଁ, ନ ସନ୍ତି ମାୟାବୀ ତତ୍ର ମାଇନସ୍ତତ୍ର, ମାଇକ ବ୍ୟକ୍ତି ବା ମାୟାବୀମାନେ ବହୁତ ପ୍ରକାର ମାୟାବୀ ଅଛନ୍ତି, ଭୌତିକ ଜଗତ ହେଉଛି ମାୟାର ଜଗତ, ତେଣୁ ଏହିଭଳି ଭାବରେ ବିଭିନ୍ନ ପ୍ରକାର ମାୟୀ ମାନେ ସବୁ ଅଛନ୍ତି, ଆସି ପହଞ୍ଚିଯିବେ। ଆମର ବର୍ତ୍ତମାନ ମାୟୀ ହେଉଛନ୍ତି କିଭଳି ଭାବରେ ଏଇଭଳି ଭାବରେ ଫୋନ୍ କରିବେ, ଆପଣଙ୍କର କାର୍ଡ଼ ଆମେ ଠିକ୍ କରିଦେବୁ, ଆପଣଙ୍କ ନମ୍ବରଟା ଦିଅନ୍ତୁ। ଏଭଳି ଭାବରେ ମାୟୀ ମାନେ ଅଛନ୍ତି, କାର୍ଡ଼ ନମ୍ବର ଦେଇଦେଲେ ତାଙ୍କୁ ସବୁ ଟଙ୍କା ନେଇଗଲେ। ଏବେ ଷ୍ଟେଟ୍ ବ୍ୟାଙ୍କରେ ଆସୁଛି, ଦେଉଛି ସିଏ ମେସେଜ୍ ଦେଉଛି, ଯେଉଁମାନେ ଆମର ଯେଉଁ ପେମେଣ୍ଟ କରୁଛେ କ'ଣ ସେଇଟା ରହୁଛି ଇଏରେ ପେମେଣ୍ଟ କଲା ମାନେ ସବୁ ଟଙ୍କା ପଳେଇଯିବ। ଆମେ ପେମେଣ୍ଟ କରୁଛୁ ନା, ଯାହାର କୌଣସି ରହିଛି ସେଇଟାକୁ ତା ଦେହରେ ପେମେଣ୍ଟ କରିଦେଲା ମାନେ ବ୍ୟାଙ୍କ ଦ୍ୱାରା ପେମେଣ୍ଟ କଲେ ବ୍ୟାଙ୍କରେ ସବୁ ଟଙ୍କା ସେ ନେଇଯିବ। ଏବେ ଷ୍ଟେଟ୍ ବ୍ୟାଙ୍କ ସେଇଭଳି ଭାବରେ ଦେଉଛନ୍ତି, ଏଭଳି ଭାବରେ ବିଭିନ୍ନ ପ୍ରକାର ମାୟୀ ସବୁ ରହିଛନ୍ତି। ତେଣୁ ସେଭଳି କୌଣସି ମାୟୀ ରହିବେ ନାହିଁ, ନ ସନ୍ତି ମାୟୀ ନ ତତ୍ର ଯେଉଁଠି ପୂଜା ହେବେ, ଯତ୍ର ସ୍ତେ ଅଭ୍ୟର୍ଥିତ ମଣି, ଯେଉଁଠି ସେଇ ମଣି ଅଭ୍ୟର୍ଥିତ ହେବେ, ଅର୍ଚିତ ହେବେ, ପୂଜିତ ହେବେ, ସେଠି ଏସବୁ ସୁବିଧା ସହିତ ଅସୁବିଧା ମଧ୍ୟ, କୌଣସି ସୁବିଧା ସବୁ ପ୍ରକାର ସୁବିଧା ଆସିବ, କୌଣସି ଅସୁବିଧା ରହିବ ନାହିଁ, ଡାଇରେକ୍ଟଲି ଏବଂ ଇନଡାଇରେକ୍ଟଲି। ଆମର ଯଦି ବିଧି ନିଷେଧ ରହିଛି ଆମେ ଏଇଟା କରିବା, ଆଉ ଯଦି ନିଷେଧ ରହନ୍ତାନି ନା ତୁମେ ଏଇଟା କର, ଆଉ କିଛି ଏଇଟା କରିବ ନାହିଁ, ସେସବୁ କିଛି ନିୟମ ରହିବ ନାହିଁ। ପ୍ରଭୁପାଦ ମହାରାଜ କହିଛନ୍ତି ଆମର ଯଦି ଇସ୍କନରେ ଯଦି ରଖା ରହିଛି ନିଷେଧ ରହିଛି, ଯଦି ନଥାନ୍ତା ବହୁତ ଲୋକ ଗ୍ରହଣ କରିଥାନ୍ତି ଏଇଟାକୁ। ତୁମେ ବିଟାଣ ପଛକେ କିନ୍ତୁ ଭଗବାନ ନାମ ଦିଅ, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ତେରଟି ଅପସମ୍ପ୍ରଦାୟ ରହିଛି, ଆହୁଲ ବାହୁଲ କର୍ତ୍ତା ଭଜା ଇତ୍ୟାଦି କରିକି ତେରଟି ଅପସମ୍ପ୍ରଦାୟ ରହିଛି। ସେମାନେ କହିବେ କ'ଣ ମାଗୁର ମାଛର ଝୋଲ ନବଜଗତର କୋହଲ ବେଟା ହରିଆ ହରିଆ ବୋଲ, ଯାହା ଚାହୁଁଛି ତାହା କର, କିନ୍ତୁ ହରେ କୃଷ୍ଣ ନାମ ଦିଅ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ତେଣୁ ବିଧି ନିଷେଧ ଦୁଇଟି ଜିନିଷ ରହିଛି, ଆମେ ଏଇଟା କରିବା ଏବଂ ଏଇଟା କରିବା ନାହିଁ। ସବୁଠାରୁ ବଡ଼ ବିଧି ନିଷେଧ ହେଉଛି, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ସବୁଠାରୁ ବଡ଼ ବିଧି ଏବଂ ସବୁଠାରୁ ବଡ଼ ନିଷେଧ ହେଉଛି ଗୋଟିଏ, କ'ଣ ସେ ନା ସ୍ମର୍ତ୍ତବ୍ୟ ସତଦଂ ବିଷ୍ଣୁ, ଭଗବାନଙ୍କୁ ସବୁବେଳେ ସ୍ମରଣ କରିବା କଥା, ଖାଲି କେମିତି ହେଲେ ହେବ ନାହିଁ, ବିସ୍ମର୍ତ୍ତବ୍ୟ ନ ଯାହା ଉଚିତ, କେବେ ହେଲେ ତାଙ୍କୁ ସ୍ମରଣ ବିସ୍ମରଣ କରିବା କଥା ନୁହଁ। ସର୍ବବିଧି ନିଷେଧାସୁ ଏତେ କିଙ୍କର, ଯେତେ ବିଧି ରହିଛି ଯେତେ ନିଷେଧ ରହିଛି ଆର ସବୁ ସବୁଠୁ ହେଉଛି ଆର ସବୁ ସର୍ଭାଣ୍ଟ କିଙ୍କର, ଇଏ ହେଉଛି ମୁଖ୍ୟ ବସ୍ତୁ। ତେଣୁ ଏଇଭଳି ଭାବରେ ମଣିର ଏତିକି ଭଲ ଗୁଣ ଅଛି, ମାନେ ଏତିକି ଡାଇରେକ୍ଟ ପାଇବା, ଇନଡାଇରେକ୍ଟ ମଧ୍ୟ ଏସବୁ ରହିଛି, ଏଇଟା ପ୍ରାପ୍ତ ହେବା ଏଇଟା ପ୍ରାପ୍ତ ହେବା ନାହିଁ, ସର୍ପଦଂଶନ ପ୍ରାପ୍ତ ହେବା ନାହିଁ, ଆମକୁ ହେବ ନାହିଁ, ଆମକୁ ହେବ ନାହିଁ, ସମକୁ ହେବ ନାହିଁ, ଏଇଭଳି ଭାବରେ ଡାଇରେକ୍ଟ ଏବଂ ଇନଡାଇରେକ୍ଟ ଆର ସବୁ ଫଳ ସବୁ ରହିଛି ମଣିର, ଏତେ ସବୁ ଫଳ ରହିଛି, କ'ଣ କରିବା, ଆମେ ଖୋଜିବାକୁ ଯିବା କେଉଁଠି ରହିଲା ସେଇଟା ମଣିଟା, ଆମେ ଯାଇ ଆଣିକିରି ଇଏ କରିବା ନା। ତେଣୁ ନ ଆସନ୍ତି ମାଇନ ତତ୍ର ଯତ୍ରା ଆସ୍ତେ ଅଭ୍ୟର୍ଥିତ ମଣି, ତେଣୁ ଏହିଭଳି ଭାବରେ ମଣିର ରହିଛି ପ୍ରଭାବ ସବୁ ରହିଛି। ତେଣୁ ଏଥିରେ ଶ୍ରୀଧର ସ୍ୱାମୀ ଏଇ ଉକ୍ତିଟି ଦେଇଛନ୍ତି, ସେ ଭାର ଶବ୍ଦର ଅର୍ଥକୁ ବାହାର କରିଛନ୍ତି, କ'ଣ ନା ଚତୁର୍ଭୀର ବ୍ରିଭୀର ଗୁଞ୍ଜା ଗୁଞ୍ଜା ପଞ୍ଚପଣମ ପଣା। ଆଗକାଳେ ଆମର ଆମର ଗୌର ମହାପ୍ରଭୁଙ୍କ ସମୟରେ ଚାଲିଥିବ ପଣ କୋଉଠି ସବୁ ଚାଲିଥିଲା, କ'ଣ କହିଲେ ନା ନଥିଲା, ଏଭଳି ସବୁ ରହିଥିଲା ଆଗକାଳେ, ସବୁ ଏଭଳି ଭାବରେ ହିସାବ କରାଯାଉଥିଲା। ତେଣୁ ଏଇଟାକୁ ଶ୍ରୀଧର ସ୍ୱାମୀ କହୁଛନ୍ତି, ଚତୁର୍ଭୀର ବ୍ରିଭୀର ଗୁଞ୍ଜା ଗୁଞ୍ଜା ପଞ୍ଚପଣମ ପଣାନ ଅଷ୍ଟୌ ଧରଣମ ଅଷ୍ଟୌ ଚ କର୍ଷନ୍ତା ଚତୁର୍ହ ପଳମ ତୁଳା ପଳସତମ ପ୍ରାହୁର ଭାର ସ୍ୟା ବିଶତି ସ୍ଥୁଳା। ଏଇଭଳି ଭାବରେ ଆଗକାଳେ ଏଇଭଳି ଭାବେ ହିସାବ କରାଯାଉଥିଲା, ବର୍ତ୍ତମାନ ସବୁ କେଜି ଫେଜି ସବୁ ହେଇଗଲା, ଆଗ ସେତେବେଳେ ଏସବୁ ନଥିଲା, ତୁଳା ସେର ଏସବୁ ରହିଥିଲା ଚାଲିଥିଲା, ଅଷ୍ଟ ଭାର ଏସବୁ ରହିଛି। ଆର ଅର୍ଥ ହେଉଛି ବୈଦିକ ଶାସ୍ତ୍ର ଅନୁସାରେ ଚାରୋଟି ଧନକୁ ଏକ ଗୁଞ୍ଜା କୁହାଯାଏ, ପାଞ୍ଚ ଗୁଞ୍ଜାରେ ଏକ ପଣ, ଆଠ ପଣରେ ଏକ ଧାରଣ, ଆଠ ଧାରଣରେ ଏକ କର୍ଷ, ଚାରି କର୍ଷରେ ଏକ ପଳ, ଶହେ ପଳରେ ଏକ ତୁଳା ଏବଂ କୋଡ଼ିଏ ତୁଳାରେ ଏକ ଭାର ହୁଏ। ଯେହେତୁ ଏକ ଛଟାଙ୍କି ଓଜନରେ ପ୍ରାୟ 7,400 ଧାନ ହୁଏ, ସେହି ହିସାବରେ ସମତ ମଣିରୁ ପ୍ରତିଦିନ ପ୍ରାୟ 2 ମଣ ଠାରୁ ବେଶୀ ସ୍ୱର୍ଣ୍ଣ ଉତ୍ପନ୍ନ ହୁଏ। ସୁଦର୍ଶନଟା କହୁଛି ଦୁଇ ମାଣ, ପୁଣି କ'ଣ ମଣ ଜାଣିବାକୁ ପଡ଼ିବ। ତେଣୁ ଏଇଟା ବିଶ୍ୱନାଥ ଠାକୁର କହୁଛନ୍ତି ଏଇଟା ହେଉଛି ପାଖାପାଖି 78 କେଜି, ଏଇଟା ପାଖାପାଖି 78 କେଜି ହେବ କି କ'ଣ 77 କେଜି ହିସାବ ରହିଛି ନା, ଟିକେ ଏପଟ ସେପଟ ଟିକେ ରହିଛି। ଏକ ଛଟାଙ୍କି ଓଜନରେ ପ୍ରାୟ ଶବ୍ଦ ବ୍ୟବହାର କରାଯାଇଛି, ଏକ୍ଜାକ୍ଟଲି ଆସିବ ନାହିଁ, ଟିକେ ଏପଟ ସେପଟ ହେବ, ସେଥିପାଇଁ କିଏ କହନ୍ତି 77 କେଜି କିଏ କହନ୍ତି 78 କେଜି। ତେଣୁ ଏତିକି ଆସିବ, 70 ପାଉଣ୍ଡସ୍ ବୋଲି କୁହାଯାଉଛି, ଏତିକି ସୁନା ଆସିବ। ଏଇଟା ହେଉଛି ମୁଖ୍ୟ ଫଳ, ଗୌଣ ଫଳ ହେଉଛି ଏଇଭଳି ଭାବରେ ସେଠି ଅମକ ହେବ ନାହିଁ, ସମକ ହେବ ନାହିଁ, ଆଧି ରହିବ ନାହିଁ, ବ୍ୟାଧି ରହିବ ନାହିଁ। କିନ୍ତୁ ହେଲେ ମଧ୍ୟ ଯଦି ଭଗବାନଙ୍କ ସେବାରେ ସେ ନିଯୁକ୍ତ ନହେଲା, ତାହେଲେ ଏଇସବୁ ଯେଉଁ ରହିଛି ଭଲ ଗୁଣ ସବୁ ରହିଛି ସବୁ ପରିବର୍ତ୍ତିତ ହୋଇଯିବ, ଖରାପ ଗୁଣରେ ପରିବର୍ତ୍ତିତ ହୋଇଯିବ। ଏତେ ସବୁ ଭଲ ଗୁଣ ରହିଛି, ସେଥିପାଇଁ ଭାଗବତ ପଞ୍ଚମ ସ୍କନ୍ଧରେ ଏ ଶ୍ଳୋକଟି ରହିଛନ୍ତି, ଯଶ୍ୟାସ୍ତି ଭକ୍ତିର ଭଗବତୀ ଅକିଞ୍ଚନ ସର୍ବୈ ଗୁଣୈ ତତ୍ର ସମାସତ ସୁରା ହରାଉ ଭକ୍ତସ୍ୟ କୃତ ମହତ୍ ଗୁଣ ମନରଚନା ସେଠି ଭାଗବତ ବହି। ଯେଉଁଠି ଭଗବାନଙ୍କ ଭକ୍ତି ରହିଛି ସେଠି ସବୁ ଭକ୍ତଙ୍କ ପାଖରେ ସବୁ ଭଲ ଗୁଣ ଆସି ପହଞ୍ଚିଯିବ। କିନ୍ତୁ ଯଦି ଭକ୍ତି ନାହିଁ, ଅଭକ୍ତ ଯେଉଁମାନେ ତାଙ୍କ ପାଖରେ ଯେତେ ଭଲ ଗୁଣ ଥିଲେ ମଧ୍ୟ ତା'ର କିଛି ମୂଲ୍ୟ ନାହିଁ। ତେଣୁ ଏଇ ଏଇ ଶିକ୍ଷା ଏତେ ସବୁ ରହିଛି, ଏସବୁ ବହୁତ ଶିକ୍ଷା ରହିଛି ଅଧ୍ୟାୟରେ। ତେଣୁ ଏଇ ଅର୍ଥ ଏତେ ସବୁ ପ୍ରାପ୍ତ ହୋଇକରି ମଧ୍ୟ ଦେଖିବା ସବୁ ତାଙ୍କର ସବୁ ମୃତ୍ୟୁ ହେଲା, ଏସବୁ ହେଇପାରିବ ନା ହେଇପାରିବ ନା ସବୁ ରହିଛି। କିନ୍ତୁ ଭଗବାନଙ୍କର ସେବାରେ ନିଯୁକ୍ତ ହେଇପାରିଲା ନାହିଁ, ଭଗବାନ ଚାହୁଁଥିଲେ ଏଇଟା କରିବା ପାଇଁ ସେ କଲେ ନାହିଁ, ଦେଲେ ନାହିଁ। ତେଣୁ କ'ଣ ଅସୁବିଧା ହେଲା, ଏମିତିକି ତାଙ୍କର କନ୍ୟାଙ୍କୁ ପ୍ରଦାନ କଲେ, ରୁକ୍ମିଣୀ ଦେବୀ ପ୍ରଦାନ କଲେ, ରୁକ୍ମିଣୀ ଭଗବାନ ପ୍ରିୟ ରାଣୀମାନଙ୍କ ଭିତରେ ପ୍ରିୟ ରାଣୀ ହେଉଛନ୍ତି ରୁକ୍ମିଣୀ, ଅବଶ୍ୟ ପାଟରାଣୀ ହେଉଛନ୍ତି ରୁକ୍ମିଣୀ, ଇଏ ହେଉଛନ୍ତି ସତ୍ୟଭାମା, ସତ୍ୟଜିତଙ୍କ କନ୍ୟା ସତ୍ୟଭାମା ମଧ୍ୟ ତାଙ୍କର ମଧ୍ୟ ବହୁତ ପ୍ରିୟ ଏଇଭଳି ରହିଛନ୍ତି। କିନ୍ତୁ ତଥାପି ତାଙ୍କୁ ମୃତ୍ୟୁବରଣ କରିବା ପରେ ତାଙ୍କୁ ହତ୍ୟା କରାଗଲା, ଏସବୁ କଥା ଆସିବ। ତେଣୁ ଏଇ ଧନରେ ଅର୍ଥରେ ବିଭିନ୍ନ ପ୍ରକାର ଅନର୍ଥ ରହିଛି, ଭାଗବତ ଏକାଦଶରେ ବର୍ଣ୍ଣନା କରାଯାଇଛି। ଯାହା ହଉ, ଆମର ସମୟ ହୋଇଗଲା, ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ରାମବେଦ ଗୌର ଭକ୍ତ କି ଜୟ ଗୋପାଳାନନ୍ଦେ। ଦୁଇ ମିନିଟ ଭଗବାନ ନାମ କୀର୍ତ୍ତନ କରନ୍ତୁ। ଜୟ ଶ୍ରୀ ଗୋପାଳ ହରେ କୃଷ୍ଣ ହରେ।